南无阿弥陀佛，这是菩萨，依灯的查理，寿命的寿命，弥陀斯呀，弥陀朗卡，弥切斯灯，弥呀，曼杜伽伽，曼杜伽伽，弥尼达，卡拉那罗，扎，玛迦，达萨，涅巴利，耶巴，玛迦，阿伽塔班。Seriously, puna puna, barambar, anuvar. Saunapurusi kahile, maitriyanga sahita vidurankara adhyatma jnana samandare jeun kathopakathan hoithila, ebong vidurankara jigyasara jeun tattopadesh sri maitriyamuni pradan karithile, ebong vidura kahingi bandhubandhava tyag kale, ebong se tyaga nimitta jeun acharan karithile.एवं पुनर्वार जो प्रकारे आगमन करे ये सौम्यम से सब कथा मन को बोलते हैं और तर्क लो जी इसी सूत्र वसानी ये भौतिक जगत का सृष्टि और ध्वंसर कथा वर्णन करते ले किंतु जहां जाओ जी सौम्यम का जो ऋषिगण दिव्य बा अप्राकृत विषय वस्तु का वर्णन समझा नहीं तो अधिक आग्रहित ले जहां वर्णन प्राकृत वर्णन ठरू उच्च स्तर एक बार ना सुनिया श्रवण करिया पे नहीं समझे अधिक आग्रह प्रकाश करते हैं विभिन्न प्रकार मानव चंदी का मध्य रूपोत्तीय प्रकार रहो चंदी अत्यधिक भौतिक बादी जो मने स्थूल शरीर को भौतिक जगत प्रति आसक्त अत्यंत आसक्त एक अन्य प्रकार रहो चंदी ईमान पर उच्च स्तर रहो अच्छा जो मने अधिक परिमाण रहे दिव्य ज्ञान प्रति आकृष्ट श्रीमद् भागवतम प्रत्येक प्रकार का मानव को अर्थात भौतिकवादी और चिन्हवादी प्रत्येक को सुविधा दिये श्रीमद् भागवत में श्रवण करवा द्वारा मानव मात्र ही सुफल लाभ करते भौतिक जगत हो बा जगत हो उभय प्रकार जगत भगवान महिमामय दिव्य लीला श्रवण करवा द्वारा से समान प्रकार सुफल मिले भौतिकवादी गण अधिक परिमाण में प्राकृतिक नियम प्रति आग्रही किपरि प्राकृतिक नियम क्रिया करुच्ची ता जानापी से अत्यंत आग्रही एवं भूत प्रकृतिर आश्चर्यमय क्रिया पर चमत्कारिता देखी से खूब आश्चर्य हूँ बेले बेले एपरी हुए जे से प्राकृतिक चमत्कारिता देखी भगवान महिमा बा गौरव विस्तृत गौरव भगवान महिमा द्वारा आश्चर्य होती से भल भाव जाणी रखा उचित जो भूत प्रकृतिर क्रिया और चमत्कारिता भगवान द्वारा ही क्रियास हो सब संगठन मूल हूँ भगवान बगीचा रे फुटुवा गोलाप फूल जो सुंदर रंग और सुवास रही किए से भरी देती अंध प्राकृतिक नियम भूत प्रकृति केवे बदल पारना जदि यह आपात दृष्टि एपरी प्रतीत हुए तथापि यह भगवान कृति भूत प्रकृतिर क्रियार अंतराल भगवान पूर्ण दिव्य चेतनार निर्देश अच्छी ता नपरी सुंदर भाव और शखलित भाव यह सब हो न था एक चित्रकर खूब जत्न सहकारे और एकाग्र चित्र अति सुंदर भाव में गोलाप फूल चित्र अंकन करे तथापि यह प्रकृत गोलाप फूल भाई त्रुटिशून्य हो पारे ना जदि यह हूँ प्रकृत कथा तेल आम किपर कह प्रकृत गोलाप फूल तार जे यपरी प्राकृतिक सौंदर्य लाभ कर अंतराल किसी बुद्धिमता ना मिली ए प्रकार मतव्यक्त करवा मूर्खामी काम मूर्खर काम तेणु सृष्टि और ध्वंसर उपर बर्णर व्यक्ति जाणी देखा उचित जे परम चेतना एक प्रकार सर्वव्यापक जे यहाँ पूर्ण ध्यान सहित प्रत्येक जत्न नहीं पार्टी यह हूँ परमेश्वर सर्वव्यापकतार कथा दुखर कथा स्थूल निदान भौतिकवादी अपेक्षा अधिक मूर्खता प्रकाश करपर के लोक अच्छा जो मैंने निजे को चिन्हवादी बोली दावी करती उपस्थापन करती से कहते से भगवान एवं भगवान तुल्य सर्वव्यापक परम चेतना अच्छी किंतु ए विषय से किसी प्रमाण दे पारती ना ए प्रकार मूर्खगण जापारती ना कांश आर पटे कौन घटू ता सत्वे से अथा मिथ्या गर्व प्रकाश करती से भगवान तुल्य सर्वव्यापक चेतनार अधिकारी से पक्ष श्रीमद् भागवतम श्रवण करने आवश्यक श्रीमद् भागवतम से चक्षु उन्मोचन कर करवा दिगे विशेष सहायक हम से जानपर कि निजर परम चेतनशील बोली दावी कर दावी कले कहीं परम चेतनशील हो पारती ना केवल कथार कहले कहीं हो प्रमाण देवा पड़ो যদি পরম চেতনশীল বলে কুচি তাহলে সে প্রমাণ করে দেখা যাও যে সে কিপর পরম চেতনশীল। নন্দীশারণ্যর ঋষিগণ অবশ্য স্থূল ভৌতিকবাদী ও মিথ্যা চিহ্নবাদী ঠার বহু উদ্ধার লে এবং সেই সে অপ্রাকৃত তত্ত্ব সম্বন্ধে প্রকৃত কথা জাঁ রক্ষা সর্বদা আগ্রহী লে। পূর্ব আচার্য মানে এ বিষয়ে যে সুসিদ্ধান্ত মানে উপস্থাপন করছেন তাহা জাঁয়া সে সর্বদা আগ্রহী হয়ে থাকে।
আজির এই রবিবার্ষিক ভাগবত কার্যক্রমে যোগ দিয়ে সমস্ত ভক্ত শ্রদ্ধানন্দ মন্দির যুগ্ম ভারত সভা প্রবন্ধ আমি এই ভাগবত স্বাগত করছি এবং বিশেষ ভাবে আমার মাতাজি রাসমণি মাতাজি এবং প্রভু মানিনাথ প্রভু সে আজ এই সঙ্গে প্রদান করা এই ব্যবস্থা করছ এবং আমি তাঙ্কু শিশুম গৌরবন্ধু স্বামী গুরুমাতর স্মৃতি পরিষদ তরফ আজিত আমার কৃতজ্ঞতা এবং ধন্যবাদ অর্পণ করছু। যেহেতু সে আমার এই যে মঙ্গলকার কার্য রয়েছে এই যে প্রকাশের কার্য হচ্ছে আর উদ্দেশ্য হচ্ছে লোক মানুষ মঙ্গল করা কিন্তু লোক মানুষ মঙ্গল করাযব প্রাণী আত্মীয়াচা শ্রেয় আচরণ সদা ভাগবত প্রমাণ করছেন প্রথম স্থানে যে এতবান মনুষ্য মানুষের সবচেয়ে শ্রেষ্ঠ বা যেকোনো জীব হোক তার জীবনের সিদ্ধি কোথায় আসব না যদি সে অন্যের উপকার করি প্রাণী অর্থে দিয়া বাচা শ্রেয় আচরণ সদা প্রাণ দ্বারা মধ্যে অন্য মানুষের আচরণ উপকার করা যাইপারিব অর্থ দ্বারা অন্য মানুষের উপকার করা যাইপারিব দিয়া কে বুদ্ধি দ্বারা অন্য মানুষের উপকার করা যাইপারিব এবং বচন দ্বারা মধ্যে অন্যমানকে উপকার করা যাইপারিব। ভগবান বৃক্ষকে লক্ষ্য করে বৃন্দাবনের বৃক্ষকে লক্ষ্য করে একথা কৌশল যে আমার মনুষ্য সবু জীবনর উদ্দেশ্য হচ্ছে সবু যেতে জীব অনেক তাঁর প্রকৃত ভগবানের ইচ্ছা অনুযায়ী তাঁর জীবনর উদ্দেশ্য হচ্ছে অন্যমানকে উপকার করা। তাহলে আমি দেখিবা সমস্ত একা না কিছু উপকার করছেন যেকোন জীব হোক যে আমার ভাগবত বর্ণনা করা যাইছি যে এমনকি জনে খাদ্য রূপে মধ্যে জীবন মঙ্গল করছে অস্থান সহস্থান যে হাত নাই সে হাত আছে তাঁর খাদ্য অপাদামী চতুষ্পাদম যে পাদ নাই যার চারিপাদ বিশিষ্ট ব্যক্তি করে সে খাদ্য এবং ফর্গুণী ক্ষেত্র মহাদান জীব জীবস জীবন গোটে দুর্বল ব্যক্তি বা দুর্বল প্রাণী গোটে সবল প্রাণীর খাদ্য এবং সমস্ত সমস্তের উপকার করছেন। তেমন বিশেষ ভাবে মনুষ্য জন্মের আমি যে মানুষ জন্ম প্রাপ্ত হয়েছে মনুষ্য জন্মের উদ্দেশ্য হচ্ছে অন্যের উপকার করা তেমন প্রকৃত উপকার হচ্ছে এই ভগবানের কথা কহা দ্বারা যারে দেখ তার কহ কৃষ্ণ উপদেশ আমার আজ্ঞা গুরু নেয়া তার এই দেশ ভগবানের আমি নাম কীর্তন করছে ভগবান কথা কুছে তা দ্বারা এই প্রকৃতরে জীবন মঙ্গল হচ্ছে তেমন সে শ্রীমদ মহারাজ সে তাঁর এই ব্যবস্থা করেছিল সন্ডে বিভিন্ন স্থানে নবকীর্তন করা ভাগবত কথা হচ্ছিলা তেমন আমার তাঁর স্মৃতি উদ্দেশ্যে আমার এই কার্যক্রম রয়েছে আমি এটা প্রায় পাঁচ ছ বর্ষ হয়েগলা এইভাবে ভাবে করুছে তেমন ইয়ে মনুষ্য মানুষ সমস্ত প্রকৃত মঙ্গল প্রকৃত কল্যাণ উদ্দিষ্ট হয়েছে তেমন আজি আমার এই ভাগবত দ্বিতীয় স্কন্ধ দশম অধ্যায় এ আউ গোটে শ্লোক পরে শেষ হলে অন্তিম অধ্যায় দ্বিতীয় স্কন্ধর দশম অধ্যায়টি হচ্ছে অন্তিম অধ্যায় প্রথম স্কন্ধ এবং দ্বিতীয় স্কন্ধ এই দুটি হচ্ছে ভগবানের পাদকর্ম কিন্তু কহিলে ভাগবত হচ্ছে ভগবানের শ্রী অঙ্গ যেমনি ভাগবতরে বারটি অধ্যায় স্কন্ধ অনেক এই সমস্ত স্কন্ধ ভগবানের শ্রী অঙ্গ সহ তুলনা করা যাইছে প্রথম স্কন্ধ এবং দ্বিতীয় স্কন্ধ এই দুটি ভগবানের পাদকর্ম সহ তুলনা করা যাইছে তেমন এই দ্বিতীয় স্কন্ধ আসে আসলে তৃতীয় স্কন্ধ আরম্ভ হব তৃতীয় স্কন্ধ চতুর্থ স্কন্ধ এগুলি ভগবানের অঙ্গ জবান প্রদেশ সহ তুলনা করা যাইছে এইভাবে ভাবে সমস্ত ভাগবত ভগবানের অঙ্গ সহ তুলনা করা যাইছে তেমন এই দ্বিতীয় স্কন্ধ দশম অধ্যায়ে এটা কৌশল আমি সুখদেব গোস্বামী কৌশল এই ভাগবত ইয়ে
ଅନେକ ପରମ୍ପରାରେ ଆସୁଛନ୍ତି। ଆମେ ଯେଉଁ ଦ୍ୱିତୀୟ ସ୍କନ୍ଧରେ ପ୍ରଥମେ ଯେଉଁ ଭାଗବତମ ଆମେ ପ୍ରଥମ ଅଧ୍ୟାୟ ସ୍କନ୍ଧରୁ ଆରମ୍ଭ କଲେ ଶୁଣିବା ପାଇଁ, ସିଏ ହେଉଛି ସୁତ ଋଷି କହୁଛନ୍ତି, ମଣିଶରଣରେ ସ୍ୱର୍ଣ୍ଣକାଳ ଋଷିମାନଙ୍କୁ କହୁଛନ୍ତି। କଳିଯୁଗର ପ୍ରାରମ୍ଭରେ 88,000 ଋଷି ସ୍ୱର୍ଣ୍ଣ ଋଷିଙ୍କର ଅଧ୍ୟକ୍ଷତାରେ ସେ କଳିଯୁଗର ଲୋକମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ ବ୍ୟବସ୍ଥା ସବୁ କରିଥିଲେ। ଯଜ୍ଞର 1,000 ବର୍ଷ ଧରି ଯଜ୍ଞର ପ୍ରାରମ୍ଭ କରିଥିଲେ, କିନ୍ତୁ ସେ ଯଜ୍ଞରେ ବିଶେଷ କିଛି ଉପଯୋଗିତା ପାଇପାରିଲେ ନାହିଁ। କିନ୍ତୁ ସେଇଠି ଯେତେବେଳେ ସୁତ ଗୋସ୍ୱାମୀ ଆସି ପହଞ୍ଚିଲେ, ସେଇଠି ସେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତେଣୁ ସୌମକାଧିକର ଋଷିଙ୍କର ପ୍ରଶ୍ନର ଉତ୍ତରରେ 6 ପ୍ରଶ୍ନ ରହିଛି। ତେଣୁ ଯେଉଁ 6 ପ୍ରଶ୍ନକୁ ଏ ଭାଗବତ ଆମର ଫାଉଣ୍ଡେସନ ବୋଲି କରିଛି। ଆପଣମାନେ ଯେଉଁ ଘର କରୁଛନ୍ତି ଦେଖୁଥିଲେ, ଘରର ଫାଉଣ୍ଡେସନ ରହିଛି, ସେଇ ଫାଉଣ୍ଡେସନରେ ସେ ଘର ତିଆରି ହୋଇଛି। ସେଇଭଳି ଭାବରେ ଭାଗବତ ହେଉଛି 6 ପ୍ରଶ୍ନ ରହିଛି, 6 ପିଲା ଆରମ୍ଭ କରିଛି। ଏଇ 6 ପ୍ରଶ୍ନର ଉତ୍ତରରେ ସମସ୍ତ ଭାଗବତର କଥା କୁହାଯାଇଛି। 18,000 ଶ୍ଳୋକ ଯେଉଁ କୁହାଯାଇଛି, ଏଇ 6 ପ୍ରଶ୍ନକୁ ଉତ୍ତର ଦେବା ପାଇଁ କୁହାଯାଇଛି। ତେଣୁ ଇଏ ହେଉଛି ମୂଳ ଏଇ 6 ପ୍ରଶ୍ନ ବୁଝିବାକୁ ପଡ଼ିବ। ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ 6 ପ୍ରଶ୍ନ ପଚରାଯାଇଛି। ତେଣୁ ସ୍ୱର୍ଣ୍ଣକାଳୀ ଋଷିଙ୍କର ଏଇ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ସେ ଯେଉଁ କଥା କହିବେ, ସେ ସୁଖଦେବ ଗୋସ୍ୱାମୀଙ୍କର ପରିଚିତ ଭାବରେ ଯାହା କହିଥିଲେ ତାହା ସବୁ କଥା କରୁଛନ୍ତି। ସୁଖଦେବ ଗୋସ୍ୱାମୀ କଥା ଆସିବ ଭାଗବତ ଦ୍ୱିତୀୟ ସ୍କନ୍ଧରେ ଆସିବ। ସୁଖଦେବ ଗୋସ୍ୱାମୀ ଯେତେବେଳେ ପରିଚିତ ମହାରାଜ ସିଏ ଏଇ ଯେଉଁ ପାଣ୍ଡବ ବଂଶର ଅନ୍ତିମ ସମ୍ରାଟ ଥିଲେ, କଳିଯୁଗର ପୂର୍ବରୁ ଦ୍ୱାପରଯୁଗ ଶେଷ ଏବଂ କଳିଯୁଗର ଆରମ୍ଭ ଏହି ସମୟରେ ଯେଉଁ ଅନ୍ତିମ ସମ୍ରାଟ ଥିଲେ ସିଏ ହେଉଛନ୍ତି ପରିଚିତ ମହାରାଜ। ତାଙ୍କ ପରେ ମଧ୍ୟ ଅଛନ୍ତି, ଜନ୍ମାଞ୍ଚଳରେ ଅଛନ୍ତି, କିନ୍ତୁ ସେ ପରେ ଆଉ ଏତେ ତାଙ୍କ କଳି ପ୍ରବେଶ ଆରମ୍ଭ ହେଇଗଲା। ତେଣୁ ପରିଚିତ ମହାରାଜ ଆମକୁ କହିଯାଇଛି ଯେ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇଟା ଅତ୍ୟନ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଅଛନ୍ତି। ସେଇଟା ବହୁତ ସୁଖଭୂଷଣ କହୁଛନ୍ତି, ପରିଚିତ ରାଜସେ ଜନ୍ମ କର୍ମ ନିରାପଣ ସଂସ୍ଥା ପାଣ୍ଡବ ପୁତ୍ରାଣ ବକ୍ଷେ କୃଷ୍ଣ କଥୋଦୟ। ପରିଚିତ ଏଭଳି ଜଣେ ରାଜା ଥିଲେ, ରାଜସ୍ୱୀ ରାଜାମାନଙ୍କ ଭିତରେ ସେ ଋଷି ଥିଲେ ରାଜସ୍ୱୀ। ତାଙ୍କର ଯେଉଁ ଜନ୍ମ କର୍ମ ବା ଯେଉଁ ସଂସ୍ଥା ଯେଉଁ ସେ ଶରୀର କରିଛନ୍ତି ବା ଅନ୍ୟାନ୍ୟ ଯେଉଁ ସବୁ ଲୀଳା ସବୁ କରିଛନ୍ତି ତାଙ୍କର, ଏଇସବୁ କଥା କହିଲା ମାନେ କୃଷ୍ଣ କଥୋଦୟ, କୃଷ୍ଣଙ୍କର କଥା ଭଗବାନଙ୍କ କଥା ଉଦୟ ହେବ। ତେଣୁ ଏହି ଶ୍ଳୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେତେ ଆମର ସବୁ ଶାସ୍ତ୍ର ସବୁ ରହିଛି, ବିଶେଷ ଭାବରେ ପୁରାଣ ମାନେ ଅଛନ୍ତି, ମହାଭାରତ ଅଛନ୍ତି, ଏଥିରେ ଯାହା ସବୁ କୁହାଯାଉଛି ଦେୟାର ଷ୍ଟୋରିଜ୍, ସେସବୁ ବିଭିନ୍ନ ଘଟଣା ସବୁ ହେଇଥିଲା। କିନ୍ତୁ ଯେହେତୁ ସେଠି ଭଗବାନ କଥା ରହିଛି, ଭଗବାନ ୱିଥ୍ କୃଷ୍ଣ ଦେ ବିକମ୍ ଟ୍ରାନ୍ସଲେଟର, ଭଗବାନ ଯେହେତୁ ଅଛନ୍ତି ସେଥିରେ ସେସବୁ ବସ୍ତୁ ଦିବ୍ୟ ହେଇଯାଉଛି। ନହେଲେ ଭଗବାନ କାଢ଼ିଦେଲେ ଏସବୁ ସେ ପୁଣି ପ୍ରାକୃତ ବା ଭୌତିକ ଜଳ କଥା ହେଇଥିଲେ ସେସବୁ। ତେଣୁ ପରିଚିତ ମହାରାଜ ଯେଉଁ ପ୍ରଶ୍ନ ପଚାରିଥିଲେ ସେ ମଧ୍ୟ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପ୍ରଶ୍ନର ଉତ୍ତରରେ ସୁଭଦ୍ର ଗୋସ୍ୱାମୀ ମଧ୍ୟ କହିଛନ୍ତି, ଭାଗବତ କଥା କହିଛନ୍ତି। ତେଣୁ ଇଏ ଯେଉଁ ଭାଗବତ କଥା କହୁଥିଲେ ଇଏ ହେଉଛି ଦ୍ୱାପର ଯୁଗର ଅନ୍ତିମରେ ଭଗବାନ କୃଷ୍ଣ ଯେତେବେଳେ ଚାଲିଯାଇଛନ୍ତି ସେହି ସମୟର କଥା। ପରିଚିତ ମହାରାଜ ଭଗବାନଙ୍କର ଚାଲିଯିବାର ଆଉ ତାପରେ ପରେ ଏଇ କଥା ଆସିଯାଇଛି। ତେଣୁ ସେ ଏଇ ଯେଉଁ କଥା କହିଛନ୍ତି ପରିଚିତ ମହାରାଜ ଯେଉଁ ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ଭାଗବତ କଥା, ଏଇ କଥାକୁ ସ୍ୱର୍ଣ୍ଣକାଳୀ ଋଷିଙ୍କୁ ସୁତ ଗୋସ୍ୱାମୀ କହୁଛନ୍ତି। ତ ଆମେ ଯେଉଁ ଶୁଣୁଛେ ଭାଗବତ ଇଏ ହେଉଛି ସୁତ ଗୋସ୍ୱାମୀଙ୍କ ମୁଖରୁ ଶୁଣୁଛେ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ସ୍ୱର୍ଣ୍ଣକାଳୀ ଋଷିଙ୍କୁ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେତେବେଳେ ସେ ସେଇ ପ୍ରଶ୍ନର ଉତ୍ତର ମଧ୍ୟ ସୁତ ପରିକି ସମ୍ବାଦ କହୁଛନ୍ତି। ଦ୍ୱିତୀୟ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଗଲା ସୁତ ପରିକି ସମ୍ବାଦ, ଏ ଚାଲିବ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ। ତେଣୁ ସୁଖ ପରିକି ସମ୍ବାଦରେ ଯେଉଁ ରହିଛି ବିଭିନ୍ନ କଥା ସବୁ ଭଗବାନ କହିଲେ, ଭଗବାନଙ୍କ ବିଷୟରେ କୁହାଯାଇଛି, ଯେଉଁ ଭାଗବତର ଯେଉଁ 18,000 ଶ୍ଳୋକ, ଏ ଶ୍ଳୋକର ମୂଳ ହେଉଛି 4 ଶ୍ଳୋକ ଯାହାକୁ ନବମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଲେ। ଏଇ 4 ଶ୍ଳୋକକୁ ଚତୁଶ୍ରୀ ଭାଗବତକୁ କହିଛି, ନବମ ଅଧ୍ୟାୟରେ 35-35 ଏଇ 4 ଶ୍ଳୋକରେ ସମସ୍ତ ଭାଗବତର ସାର ଭଗବାନ ବ୍ରହ୍ମାଙ୍କୁ କହିଥିଲେ, ସେ ପ୍ରକୃତ ମୂଳ ଭାଗବତ 4 ଶ୍ଳୋକରେ ଭଗବାନ କହିଥିଲେ। ତେଣୁ ସେ ଶ୍ଲୋକ ବ୍ରହ୍ମାଙ୍କ ବ୍ରହ୍ମାଙ୍କୁ ଯେଉଁ ଭଗବାନ କହିଥିଲେ ସେ କଥା ସୁଖଦେବ ଗୋସ୍ୱାମୀ ପରିକ୍ରମାରେ କହୁଛନ୍ତି ଚତୁଷ୍କୋଟି ଭାଗବତ। ତେଣୁ ନବମ ସ୍କନ୍ଧରେ ନବମ ଅଧ୍ୟାୟରେ ସେ ବର୍ଣ୍ଣନା କରିସାରିଲା ପରେ ଦଶମ ଅଧ୍ୟାୟରେ ଭାଗବତର ଯେଉଁ 10ଟି ବିଷୟ ରହିଛି ସେ ବିଷୟରେ ବର୍ଣ୍ଣନା କରୁଛନ୍ତି। ଭାଗବତ କହିଲେ ସମସ୍ତ ଜ୍ଞାନ ସେଥିରେ ଅଛି, ସମସ୍ତ ଜ୍ଞାନ କହିଲେ 10ଟି ବିଷୟ ଦେଉଛି, ସମସ୍ତ ଜ୍ଞାନକୁ ଆମେ 10 ଭାଗରେ ବିଭକ୍ତ କରିପାରିବା। ସର୍ବ ବିସର୍ଗ ସ୍ଥାନ ପୋଷଣ ମୃତୟ ମନ୍ତର ଈଶାନ କଥା ନିରୋଧ ମୁକ୍ତି ଏବଂ ଆଶ୍ରୟ, ଇଏ ହେଉଛି 10ଟି ବିଷୟ। ଏ ସମସ୍ତ ଜ୍ଞାନ ଏହି 10ଟି ବିଷୟରେ ହିଁ ଭିତରେ ହିଁ ରହିଛି, ଆଉ ତାଠୁ ଅଧିକ କିଛି ଜ୍ଞାନ ନାହିଁ। ତେଣୁ ଏଇ ଯେଉଁ ବିଷୟରେ ଆମେ ଯେହେତୁ କହିସାରିଛେ ଆଉ କିଛି କହିବାନି, ବିଷୟରେ ବିସ୍ତାର କରିବାନି। ତେଣୁ ଏଇ ଯେଉଁ ସବୁ 10ଟି ବିଷୟରେ ବର୍ଣ୍ଣନା କରାଯାଇଛି, ଏଇସବୁ ବର୍ଣ୍ଣନା କରିକି ପରୀକ୍ଷିତ ମହାରାଜକୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନ ପ୍ରଥମ ସୃଷ୍ଟି ହେଉଛି, ପ୍ରଥମେ ଭଗବାନଙ୍କୁ ସୃଷ୍ଟି ହେଉଛନ୍ତି କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରୁଛନ୍ତି। ଭଗବାନଙ୍କର ଯେଉଁ ରହିଛନ୍ତି ଗର୍ଭଧର ସାଇ କୃଷ୍ଣ, ସେ ଗର୍ଭଧର ସାଇ କୃଷ୍ଣ ତାଙ୍କର ନାଭିରୁ ପଦ୍ମ ବାହାରିଛି, ଯେଉଁ ପଦ୍ମରେ ସ୍ୱୟଂଭୂ ବା ବ୍ରହ୍ମା ଯାହା ଦେଉଛନ୍ତି। ତେଣୁ ବ୍ରହ୍ମାଙ୍କର ଗୋଟେ ନାମ ହେଉଛି ସ୍ୱୟଂଭୂ, ସେ କୌଣସି ମାତୃଙ୍କ ଗର୍ଭରୁ ଆସିନାହାନ୍ତି, ସ୍ୱୟଂ ପ୍ରକାର ବିବାହ ହେଇଛନ୍ତି ଭଗବାନଙ୍କର ନାଭି ପଦ୍ମରୁ ସେ ଯାହା ଯାଇଛନ୍ତି, ତେଣୁ ତାଙ୍କର ନାମ ହେଉଛି ସ୍ୱୟଂଭୂ। ତେଣୁ ଏ ବ୍ରହ୍ମା ଯେଉଁ ସୃଷ୍ଟି ହେଲେ ସେ କଥାକୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ଏ କଥା ଯେତେବେଳେ କହୁଛନ୍ତି ସେଇଟା ମଧ୍ୟ ସ୍ୱର୍ଣ୍ଣକାଜୀ ରଶ୍ମି ମଧ୍ୟ ସୁଖ ଗୋସ୍ୱାମୀ କହୁଛନ୍ତି। ତେଣୁ ସୁଖ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ତା ଭିତରେ ଯେଉଁ କ'ଣ ବିଦ୍ରୋହ ମୈତ୍ର ଏମାନଙ୍କ ବିଷୟରେ ମଧ୍ୟ ମଧ୍ୟ କହିଛନ୍ତି, ବିଦ୍ରୋହ ବିଷୟରେ କହିଛନ୍ତି, ସେ ପ୍ରଥମ ସହ ତ୍ରୟୋଦଶ ଅଧ୍ୟାୟରେ ବିଦ୍ରୋହ ବିଷୟରେ କହିଛନ୍ତି। ଯେତେବେଳେ ଏ କ'ଣ ହେଉଛି କି ଏଇଟା ଟିକେ ଆମକୁ ବୁଝିବାକୁ ପଡ଼ିବ, ତାର ଶୃଙ୍ଖଳା ଟିକେ ଅଲଗା ଅଲଗା ପ୍ରକାର କୁହାଯାଇଛି, ତେଣୁ ଆମେ ସେଟାକୁ ହଠାତ୍ ବୁଝିପାରିବାନି। ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବ, ଭଗବାନ ସେତେବେଳେ ଯାଉଛନ୍ତି ଶାନ୍ତି ପ୍ରସ୍ତାବ ନେଇକି ଯାଉଛନ୍ତି। ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବ ତା ପୂର୍ବରୁ ଆପଣ ଜାଣିଥିବେ ପାଣ୍ଡବମାନେ 13 ବର୍ଷ ବନବାସ କରିଛନ୍ତି, 12 ବର୍ଷ ବନବାସ, ଗୋଟେ ବର୍ଷ ହେଉଛି ଅଜ୍ଞାତବାସ। ସେ ଅଜ୍ଞାତବାସ ଯେତେବେଳେ ହେଲା ସେ କହୁଥିଲେ କେଉଁଠି ନା ବିରାଟ ରାଜ୍ୟରେ, ବିରାଟ ରାଜ୍ୟରେ ଅଜ୍ଞାତ ଭାବେ ରହିଛନ୍ତି ପାଣ୍ଡବ 5 ଜଣ ପ୍ରଖ୍ୟାତ ପୃଥିବୀରେ ସେ ପ୍ରସିଦ୍ଧ ବୀର ଥିଲେ, ଏବଂ ତାଙ୍କର ଯେଉଁ ପତ୍ନୀ ଦ୍ରୌପଦୀ ସେ ମଧ୍ୟ ପୃଥିବୀ ସାରା ଭିକ୍ଷା ଦେଇକି ରହିଥିଲେ, କାରଣ ତାଙ୍କର ସ୍ୱୟଂବରରେ ସମଗ୍ର ପୃଥିବୀର ସମ୍ରାଟମାନେ ଯାଇଥିଲେ, ରାଜାମାନେ ଯାଇଥିଲେ ତାଙ୍କୁ ବିବାହ କରିବା, ତାଙ୍କୁ ପରୀକ୍ଷା ଦେବା ପାଇଁ ସେ ସ୍ୱୟଂବରରେ ଭାଗ ନେଇଥିଲେ, କେହି ସଫଳ ହେଇପାରିନଥିଲେ, କେବଳ କିଏ ଅର୍ଜୁନ ହିଁ ସଫଳ ହେଇଥିଲେ। ଅବଶ୍ୟ ଦ୍ୱାରକା ଯାଇଛନ୍ତି, ଭଗବାନ କୃଷ୍ଣ ଯାଇଛନ୍ତି, ବଳରାମ ଯାଇଛନ୍ତି ଏବଂ ଯାଦବମାନେ ଯାଇଛନ୍ତି, ସେମାନେ ମଧ୍ୟ ସଫଳ ହେଇପାରିଥାନ୍ତେ, କିନ୍ତୁ ସେମାନେ ଚାହୁଁନଥିଲେ, ଯେହେତୁ ଦୁର୍ବୋଧରାଜ ଯେଉଁ ଏଇ ବ୍ୟବସ୍ଥାଟି କରିଛନ୍ତି, ସ୍ୱୟଂବର ବ୍ୟବସ୍ଥାଟି କରିଛନ୍ତି, ତାଙ୍କର ଉଦ୍ଦେଶ୍ୟ ହେଉଛି ଅର୍ଜୁନ କେମିତି ମୋର କନ୍ୟାକୁ ବିବାହ କରିବେ, ଦ୍ରୌପଦୀକୁ ବିବାହ କରିବେ, ସେ ଉଦ୍ଦେଶ୍ୟରେ କରିଥିଲେ। ତେଣୁ ଯାହା ଅନ୍ୟ କେହି ରାଜା ସେ ସଫଳ ହେଇପାରିଲେ ନାହିଁ, ତେଣୁ ସିଏ ଅର୍ଜୁନ ହିଁ କେବଳ ସଫଳ ହେଇପାରିଲେ। ତେଣୁ ପାଣ୍ଡବ 5 ଜଣ ତାଙ୍କୁ ବିବାହ କରିଥିଲେ, ତାଙ୍କୁ କହିଥିଲେ ଦ୍ରୌପଦୀଙ୍କ ବିଷୟରେ, ଆମେ ଗତ ପୁରୁଷୋତ୍ତମ ମାସରେ କହିଥିଲେ କେମିତି ଦ୍ରୌପଦୀ ତାଙ୍କ ପୂର୍ବ ଜନ୍ମରେ ଜଣେ ଥିଲେ, ବ୍ରାହ୍ମଣ କନ୍ୟା ଥିଲେ, ଏବଂ ସେ ବହୁତ ବର୍ଷ କାଳ ବିବାହ ନ କରିପାରିଥିବାରୁ ତାଙ୍କ ପିତା ମଧ୍ୟ ତାଙ୍କୁ ବିବାହ କରିପାରିଲେ ନାହିଁ, ତେଣୁ ସେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଶିବଜୀଙ୍କର ଆରାଧନା କରିଥିଲେ। ଶିବଜୀଙ୍କ ଆରାଧନା କରି ଯେତେବେଳେ ଶିବଜୀ ପ୍ରକଟ ହେଇଥିଲେ ସେତେବେଳେ ସେ ତାଙ୍କୁ କହିଥିଲେ ମୋର ଜଣେ ଉପଯୁକ୍ତ ସ୍ୱାମୀ ପ୍ରଦାନ କରନ୍ତୁ, ଶିବଜୀ କିଛି କହିଲେ ଚୁପ୍ ହୋଇଥିଲେ, ସେ ପୁଣି ଆଉ ଥରେ କହିଥିଲେ ଦ୍ରୌପଦୀ, ଏଭଳି 5 ଥର ଶିବଜୀଙ୍କୁ କହିଛନ୍ତି ସେ। ତେଣୁ ତାପରେ ଶିବଜୀ କହିଲେ ଯେହେତୁ ତମେ 5 ଥର କହିଛ, ତେଣୁ ତମେ 5ଟି ପତିକୁ ପ୍ରାର୍ଥନା ହେବ, ଏଇ ଭାବରେ କହିଥିଲେ, ତାହେଲେ ସେ ଜନ୍ମରେ ସେ ପାଇପାରିନଥିଲେ, ଏଇ ଜନ୍ମରେ ସେ 5 ପତିକୁ ଉଦ୍ଧାର କଲେ। ତେଣୁ ବିବାହ କଲା ପରେ ଯେତେବେଳେ ସବୁ ପୁଣି ଦୁର୍ଯ୍ୟୋଧନ ଏବଂ ଅନ୍ୟ କୌରବମାନେ ତାଙ୍କ ସହିତ ପୁଣି କରିକିରି ପ୍ରସାଦ ଇତ୍ୟାଦି କରି ବିବାହ କଳା ମାଧ୍ୟମରେ ତାଙ୍କୁ ସବୁ ହରେଇ ତାଙ୍କୁ ଏମିତିକି ଦ୍ରୌପଦୀ ମଧ୍ୟ ସେ ଯୁଧିଷ୍ଠିର ମହାରାଜ ଦ୍ରୌପଦୀ ମଧ୍ୟ ହରେଇ ବସିଲେ। ତେଣୁ ଯାହା ହେଲେ ଏଇଭଳି ଭାବରେ ଘଟଣା ହେଇକରି ସେ ଯେତେବେଳେ 12 ବର୍ଷ ବନବାସ କଲେ ଏବଂ ଅନ୍ତିମରେ 1 ବର୍ଷ ଅଜ୍ଞାତବାସ କଲେ ବିରାଟ ରାଜ୍ୟରେ। ବିରାଟ ରାଜ୍ୟରେ ଯେତେବେଳେ ଅନ୍ତିମ କୌରବମାନେ ଚାହୁଁଛନ୍ତି କେମିତି ତାଙ୍କୁ ଯଦି ଖୋଜିକି ପାଇଦେବେ, ତାହେଲେ ସେ ପୁଣି ଆହୁରି 12 ବର୍ଷ ବନବାସ ଯିବେ,
ତେଣୁ କୌରବମାନଙ୍କ ଚେଷ୍ଟା ଚାଲିଛି ସେମାନେ ସମଗ୍ର ପୃଥିବୀକୁ ସେ ସୈନ୍ୟ ପ୍ରେରଣ କରୁଛନ୍ତି ଜାଣିବା ପାଇଁ କେମିତି ପାଣ୍ଡବ ମାତ୍ର ଭାଇ କୋଉଠି ରହିଛନ୍ତି, କିନ୍ତୁ ସେମାନେ କୋଉଠି ସକ୍ସେସ୍ ହେଇ କୋଉଠି ତାକୁ ପାଇପାରିଲେ ନାହିଁ। ତ ଅନ୍ତିମରେ ଦ୍ରୋଣାଚାର୍ଯ୍ୟ କହିଲେ ପାଣ୍ଡବ ମାନେ କୋଉଠି ରହିବେ ନା ପାଣ୍ଡବ ମାନେ ଯୋଉ ଯୁଧିଷ୍ଠିରମାନେ ଯୋଉ ରହିଥିବେ ସେଠି ସେ ରାଜ୍ୟର ସମଗ୍ର ସବୁ ସମୃଦ୍ଧି ହଉଥିବ, ସମଗ୍ର ଧର୍ମ ଠିକ୍ ଭାବରେ ସ୍ଥାପନ କରାଯାଇ ହଉଥିବ, ଧର୍ମରେ ଲୋକମାନେ ରହୁଥିବେ, ଲୋକମାନେ ବହୁତ ଶାନ୍ତି ରହୁଥିବେ, ସୁଖରେ ରହୁଥିବେ, ସେ ସମସ୍ତେ ରାଜ୍ୟର ସବୁକିଛି ଉନ୍ନତି ହଉଥିବ। ଏହି ଭାବରେ ଯେତେବେଳେ କହିଲେ ସେତେବେଳେ ସେ ଜାଣିଲେ ପ୍ରକୃତ ବିରାଟ ରାଜ୍ୟରେ କୌଣସି ଅନାବିଷ୍ଟ ନଥିବ, କୌଣସି ଯେମିତି ରାମ ରାଜ୍ୟ ଭଳି ସେଇଭଳି ଭାବରେ ଦୁଷ୍ଟ ଏବଂ ପାଣ୍ଡବମାନେ ରହୁଛନ୍ତି ମାନେ ସେଠି ସେ ରାଜ୍ୟଟି ସେଇଭଳି ଭାବରେ ରହିଥିବ। ଏଭଳି ଯେତେବେଳେ ଜାଣିଲେ ସେତେବେଳେ ସେ ଜାଣିଲେ ବିରାଟ ରାଜ୍ୟରେ ହିଁ ବହୁତ ତାଙ୍କର ସବୁ ବହୁତ ଉନ୍ନତି ହେଉଛି ଏବଂ ଲୋକମାନେ ବହୁତ ଆନନ୍ଦରେ ରହିଛନ୍ତି। ତେଣୁ ସେମାନେ ଯାଇକି ସେ ବିରାଟ ରାଜ୍ୟର ବୋଧନକୁ ହରଣ କରିବା ପାଇଁ ଚାହିଁଲେ। ତେଣୁ ଯେତେବେଳେ କୌରବମାନେ ଏବଂ ଆଉ ଜଣେ ସେଇ ବିରାଟ ରାଜ୍ୟର ନିକଟବର୍ତ୍ତୀ ଜଣେ ରାଜା ସେ ଯାଇକି ମିଶିକିରି ଯାଇକି ଯୁଦ୍ଧ କରିଛନ୍ତି, ସେଇଠି ସେମାନେ ଏଇ ପାଣ୍ଡବ ପାଞ୍ଚମାନେ ପାଞ୍ଚ ଜଣ ସେ ବର୍ଷ ଶେଷ ହେଇଯାଉଛି। ତେଣୁ ସେଇଠି ସେମାନେ ଯାଇଛନ୍ତି ଯୁଦ୍ଧ କରିଛନ୍ତି ପାଣ୍ଡବମାନଙ୍କ ସହିତ, ପାଣ୍ଡବ ଏବଂ କୌରବମାନଙ୍କ ସହିତ ଯୁଦ୍ଧ ହେଇଛି। ସେଠି ସେମାନେ ଜାଣିଲେ ଏମାନେ ହିଁ ପାଣ୍ଡବ ବୋଲି, କିନ୍ତୁ ସେତେବେଳେ ବର୍ଷଟେ ଅତିକ୍ରମ ହେଇଗଲାଣି। ତେଣୁ ତାପରେ ଯେତେବେଳେ ବିରାଟ ରାଜା ଜାଣିଲେ ଯେ ପାଣ୍ଡବମାନେ ଇଏ ହେଉଛନ୍ତି, ପାଣ୍ଡବମାନେ ଛତ୍ରଦେଶରେ ଆସିଥିଲେ, ତେଣୁ ଉତ୍ତରାଙ୍କୁ ପାଣ୍ଡବ ଯିଏ ବିରାଟ ରାଜାର ରାଜା ବିରାଟ ରାଜା ସେ ତାଙ୍କର କନ୍ୟା ଉତ୍ତରାଙ୍କୁ ଅର୍ଜୁନ ତାଙ୍କୁ ଶିକ୍ଷା ଦେଉଥିଲେ, ନୃତ୍ୟ ଶିକ୍ଷା ଦେଉଥିଲେ, ସେତେବେଳେ ସେ ତାଙ୍କର ନାମ ହେଇଥିଲା ବୃହନ୍ନଳା। ତେଣୁ ବୃହନ୍ନଳା ହିସାବରେ ଯେଉଁ ଶିକ୍ଷା ଦେଉଥିଲେ ତେଣୁ ସେ କହୁଥିଲେ ବିରାଟ ରାଜା ଚାହିଁଲେ ଯେ ମୋର କନ୍ୟାଙ୍କୁ ଅର୍ଜୁନକୁ ବିବାହ ନ, କିନ୍ତୁ ଅର୍ଜୁନ କହିଲା ନା ମୁଁ ତାଙ୍କୁ ମୋର କନ୍ୟା ହିସାବରେ ଦେଖିଛି, ତାଙ୍କୁ ଶିକ୍ଷା ଦେଉଛି ମୁଁ ତାଙ୍କ ଗୁରୁ ତାଙ୍କ ପିତା ହିସାବରେ, ତେଣୁ ମୋର ଯେଉଁ ପୁତ୍ର କିଏ ଅଭିମନ୍ୟୁ ସେ ବିବାହ କରିଥିଲେ, ତେଣୁ ଅଭିମନ୍ୟୁ ଉତ୍ତରାଙ୍କୁ ବିବାହ କରିଛନ୍ତି ଏବଂ ସେଇଠୁ ଶାନ୍ତି ପ୍ରସ୍ତାବ ଯାଇଛନ୍ତି। ଶାନ୍ତି ପ୍ରସ୍ତାବ ଭଗବାନ ହେଇକି ଯାଇଛନ୍ତି ଯଦା ରହିତ ଯେତେବେଳେ ପାଣ୍ଡବ ମାନେ ବିଶେଷ ଭାବରେ ଯୁଧିଷ୍ଠିର ମହାରାଜ ଭଗବାନଙ୍କୁ ପଠେଇଲେ ଶାନ୍ତି ଦୂତ, ଶାନ୍ତି ଦୂତ ହିସାବରେ ଦୂତ ହିସାବରେ କାହିଁ ପଠଉଛି, ଆମର ଯଦି ପୋଷ୍ଟ ବିଷୟରେ ଯାଉଛନ୍ତି ପୋଷ୍ଟପିଅନ ଯାଉଛନ୍ତି ସେଇଭଳିଆ ଭଗବାନ ପୋଷ୍ଟପିଅନ କାର୍ଯ୍ୟ କରୁଛନ୍ତି ପାଣ୍ଡବ ମାନଙ୍କ ପାଇଁ। ତେଣୁ ଭଗବାନ କେତେ ତାଙ୍କର ଭକ୍ତମାନଙ୍କ ପାଇଁ କିଭଳି କାର୍ଯ୍ୟ ନ କରିପାରନ୍ତି, ତେଣୁ ଉଦ୍ଧବ ସହିତ ଚିନ୍ତା କରି ଆଶ୍ଚର୍ଯ୍ୟ ହେଉଛନ୍ତି। ତେଣୁ ଯଦା ତୁ ପାର୍ଥ ପ୍ରହିତ ସଭାୟା ପାର୍ଥ ଏବେ ଯୁଧିଷ୍ଠିର ମହାରାଜ ଯେତେବେଳେ ଭଗବାନଙ୍କୁ ସଭାକୁ ପଠେଇଲେ ହସ୍ତିନାପୁରକୁ ପଠେଇଲେ ଜଗତ ଗୁରୁ ଜାଣି ଜଗନ୍ନାଥ କୃଷ୍ଣ, ଯଦିଓ ସେ ହେଉଛନ୍ତି ଜଗତ ଗୁରୁ କିନ୍ତୁ ତଥାପି ସେ ଏଇ ଦୂତର କାର୍ଯ୍ୟ କରିଛନ୍ତି, କୃଷ୍ଣ ନିଜେ ଯାଇଛନ୍ତି। କିନ୍ତୁ ନତାନି ପୁଂସା ମମୃତାୟନାନି ଭଗବାନଙ୍କ କଥା କହୁଛନ୍ତି ସେ ସବୁ ଅମୃତପୂର୍ଣ୍ଣ କଥା, ଖାଲି ଏଇ ଯୋଉ ଆମେ ଭଗବାନଙ୍କ ସମୟରେ କଥା କହୁଛେ ଇଏ ଅମୃତ ହେଉଛି, ଭାଗବତ କଥା ବୋଲି କୁହାଯାଉଛି ତଦ୍ରସାମୃତ ପୃତ୍ୟ ନାନ୍ୟତ୍ର କ୍ୱଚିତ, ଯେଉଁମାନେ ଏଇ ଭାଗବତ ଆସ୍ୱାଦନ କରୁଛନ୍ତି ସେ ଭାଗବତର ରସ ଯେଉଁମାନେ ଆସ୍ୱାଦନ କରୁଛନ୍ତି ସେମାନଙ୍କୁ ଆଉ କୌଣସି ରସ ଭଲ ଲାଗିବ ନାହିଁ। ସର୍ବବେଦାନ୍ତ ସେ ଯୋଉ ଭାଗବତ ରସ ତଦ୍ର ଶାନ୍ତ ତୃତୀୟ ଭାଗବତ ରସରେ ତୃପ୍ତ ହେଇକି ନାନ୍ୟତ୍ର କ୍ୱଚିତ ଆଉ କୌଣସି ତାଙ୍କୁ ଭଲ ଲାଗୁନି। ଯେଉଁ ଆମର ପରୀକ୍ଷିତ ମହାରାଜଙ୍କ ପାଖରେ ଯେଉଁମାନେ ବସିଛନ୍ତି 60,000 ଋଷିମାନେ ବା ସ୍ୱର୍ଣ୍ଣକାଳୀ ଋଷିମାନଙ୍କ ପାଖରେ ଯେଉଁ 88,000 ଋଷି ବସିଛନ୍ତି ଏମିତି ଶୁଣୁଛନ୍ତି କଥା ତାଙ୍କର ରାତିରେ ନିଦ ହେଉନି, ଖାଦ୍ୟ ବି ଭୋଗ ହେଉନି। ପରୀକ୍ଷିତ ମହାରାଜ ସେ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, ସେ କହୁଛନ୍ତି ଯେ ନୈଶା ଅତିପୃଷା କ୍ଷୀର୍ମାନ ତତ୍ତ୍ୱ ଧମକୁ ବାଦ ଦେ, କୌଣସି ଖାଦ୍ୟ ତ ଛାଡ଼ନ୍ତୁ ପାଣି ଟିକେ ପିଉନାହାନ୍ତି, ସେ କହୁଛନ୍ତି ପାଣି ନ ପିଇଲେ ମଧ୍ୟ ବାଧା ଆସୁନାହିଁ, କାହିଁକି ନା ପିବନ୍ତମ ତୋ ମୁଖାମୁଦମ ଚିନ୍ତନ ମହି କଥା ମୁଦମ, ମୁଁ ଆପଣଙ୍କର ପାଦ ମୁଖ ପର୍ବରୁ ଯେଉଁ ଭଗବାନଙ୍କ କଥା ମୁଁ ପାଳନ କରୁଛି ସେଥିରେ ମୁଁ ସନ୍ତୁଷ୍ଟ ହେଇଯାଉଛି, ମୋର ଆଉ କୌଣସି କ୍ଷୁଧା ତୃଷା ହେଉନି। ତେଣୁ ଯେଉଁଠି ସ୍ୱୟଂ ଭଗବାନ କହୁଛନ୍ତି ସେଟାକୁ ଉଦ୍ଧବ କହୁଛନ୍ତି ବିଦ୍ରୋହୀ, ନନ୍ଦାନି ପୁଂସା ଅମୃତା ଜନାନି ଅମୃତପୂର୍ଣ୍ଣ କଥା ଭଗବାନ କହିଛନ୍ତି, କିନ୍ତୁ ରାଜରୁ ନେଇ କ୍ଷେତପୂର୍ଣ୍ଣ ନାହିଁ ସାର ଦୁର୍ଯ୍ୟୋଧନ କହିଲେ ନା ମୁଁ ସୂଚ୍ୟଗ୍ରେ ମେରି ଦେବିନି, ଭଗବାନ ବାନ୍ଧିବା ପାଇଁ ବସିଛନ୍ତି, ଭଗବାନ ବିରାଟଙ୍କୁ ଦେଖିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଫେରି ଆସିଛନ୍ତି ତାପରେ ଯୁଦ୍ଧର ଆରମ୍ଭ ହେଉଛି, ମହାଭାରତ ଯୁଦ୍ଧର ଆରମ୍ଭ ହେଉଛି। ତେଣୁ ଯୁଦ୍ଧରେ କୌରବମାନେ ସବୁ ମୃତ୍ୟୁବରଣ କଲେ ବା ମୃତ ହେଲେ, ହତଲା ପରେ ପାଣ୍ଡବମାନେ ଯାଇକି ଯୁଦ୍ଧର ସମ୍ରାଟ ହେଇଛନ୍ତି, ସମଗ୍ର ପୃଥିବୀର ସମ୍ରାଟ ହେଇକରି ସେ ରାଜ୍ୟ ଶାସନ କରୁଛନ୍ତି। ଭଗବାନ ଚାହୁଁଛନ୍ତି ସେଇଟା, କେତେ ଅକ୍ଷୁଣୀ ସୈନିକ ଅଠର ଅକ୍ଷୁଣୀ ସୈନିକ ସେଠି ମୃତ୍ୟୁବରଣ କରିଛନ୍ତି, ଏବଂ ତା ପୂର୍ବରୁ ମଧ୍ୟ ଯୋଉ ଜରାସନ୍ଧ ଭଗବାନ ସହିତ ଯୁଦ୍ଧ କରୁଛନ୍ତି, କୃଷ୍ଣଙ୍କ ସହିତ ଯୁଦ୍ଧ କରୁଛନ୍ତି, ଅଠର ଥର ସେ ଆସିଛନ୍ତି ଯୁଦ୍ଧ କରିବା ପାଇଁ, ଏବଂ ପ୍ରତିଥର ତେଇଶ ଅକ୍ଷୁଣୀ ସୈନିକ ନେଇକି ଆସିଛନ୍ତି ଏବଂ ଭଗବାନ ସେମାନଙ୍କୁ ହତ୍ୟା କରିଛନ୍ତି, ଜରାସନ୍ଧକୁ ଛାଡ଼ି ଦେଇଛନ୍ତି। ପୁଣି ପ୍ରତିବର୍ଷ ସେ ତେଇଶ ଅକ୍ଷୁଣୀ ସୈନ୍ୟ, ଗୋଟେ ଅକ୍ଷୁଣୀ ସୈନ୍ୟ ହେଉଛି କେତେ 218,700, ଏତିକି ହେଉଛି ସଂଖ୍ୟା ଗୋଟେ ଅକ୍ଷୁଣୀ ସୈନ୍ୟ। ତେଣୁ ଅଠର ବର୍ଷ କାଳ ପ୍ରତିବର୍ଷ ଏ ଯୋଉ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସନ୍ତି ଏବଂ ଭଗବାନ ସେମାନଙ୍କୁ ନିହତ କରନ୍ତି। ଭଗବାନଙ୍କର ଆବିର୍ଭାବର ହେଉଛି କାରଣ ହେଉଛି ସେଇଟା ଗୋଟେ ତେଣୁ ଏଇ କୌରବମାନଙ୍କ ସହିତ ଯେତେ ଯୋଉ ପାପୀ ବ୍ୟକ୍ତି ଥିଲେ ସେମାନେ ସମସ୍ତେ ଭଗବାନ ବିନାଶ କରିଛନ୍ତି ମହାଭାରତ ଯୁଦ୍ଧରେ। ସେ ପାଣ୍ଡବମାନଙ୍କ ପକ୍ଷରେ ମଧ୍ୟ ଲୋକମାନେ ବିନାଶ ହେଇଛନ୍ତି, କିନ୍ତୁ ଭଗବାନଙ୍କୁ ବିନାଶ କରିଛନ୍ତି ଏ ବିନାଶ ଭିତରେ ଗୋଟେ ବହୁତ ତେଣୁ ଜରାସନ୍ଧ ହେଉଛନ୍ତି କଂସଙ୍କର ଶ୍ୱଶୁର, ତେଣୁ ଇଏ ଯୋଉ ବିନାଶ କରିଛନ୍ତି ଭଗବାନଙ୍କ ବିନାଶ, ସେ ସାଧାରଣ ବିନାଶ ବୋଲି ନୁହଁ। ଆମର ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ଯେ ତଥେବ ଚାମି ନରଣ୍ଡୋଲୋକ ଧୀରା ଜହେ କୃଷ୍ଣ ମହାରବିନ୍ଦମ ନେତ୍ରୈ ପିବନ୍ତ୍ୟୋ ନୟନା ବିରାମ ପାର୍ଥାନ୍ତ ପୂତା ପଦ୍ମାପୁରସ୍ୟ। ଯେ ମହାଭାରତ ଯୁଦ୍ଧରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି, ଉଦ୍ଧବ କହୁଛନ୍ତି ସେମାନେ ଯେଉଁମାନେ ତଥେବ ଚାମି ନରଣ୍ଡୋଲୋକ ଧୀରା, ଯୋଉ ବୀରମାନେ ସେଠି ମୃତ୍ୟୁବରଣ କରୁଛନ୍ତି ସେମାନେ ଜହେ କୃଷ୍ଣ ମୁଖାରବିନ୍ଦେ, ଭଗବାନ ଏମିତି ବ୍ୟବସ୍ଥା କରିଛନ୍ତି ଯେ ମହାଭାରତ ଯୁଦ୍ଧରେ ଯିଏ ମୃତ୍ୟୁବରଣ କରିବ ସେମାନେ ଭଗବାନଙ୍କୁ ମୁଖପଥକୁ ଦର୍ଶନ କରିବେ। ତେଣୁ ଜହେ କୃଷ୍ଣ ମୁଖାର ବିନ୍ଦେ, ସେଇ ଯୋଉ ଯୁଦ୍ଧରେ ଜଣେ ମୃତ୍ୟୁବରଣ କରୁଛନ୍ତି ସେମାନେ ଭଗବାନଙ୍କ ମୁଖକୁ ଦର୍ଶନ କରୁଛନ୍ତି। ତେଣୁ ନେତ୍ରେ ପିବନ୍ତୁ ନୟନା ବିରାମ, ସେ ନେତ୍ର ଦ୍ୱାରା ଭଗବାନଙ୍କର ଯୋଉ ସୌନ୍ଦର୍ଯ୍ୟ ରହିଛି, ମୁଖ ସୌନ୍ଦର୍ଯ୍ୟ ଶରୀରର ସୌନ୍ଦର୍ଯ୍ୟ ରହିଛି ସେଟା ପାନ କରୁଛନ୍ତି। ନେତ୍ରେ ପିବନ୍ତୁ ନୟନା ବିରାମ, ଆଉ ସେମାନେ ଯୁଦ୍ଧ କ'ଣ କରିବେ, ପାର୍ଥାସ୍ତ ପୂତା ପଦ୍ମାପୁରସ୍ୟ, ସେହି ସମୟରେ ପାର୍ଥ ଯେତେବେଳେ ଶରତ୍ୟାଗ କରୁଛନ୍ତି ସେତେବେଳେ ତାଙ୍କର ମୃତ୍ୟୁବରଣ କରୁଛନ୍ତି, ଅର୍ଥାତ୍ ସେମାନେ ଭଗବାନ ମହାଙ୍କୁ ପ୍ରାପ୍ତ କରୁଛନ୍ତି। ଇଏ ଭଗବାନଙ୍କ ବିନାଶର ଇଏ ହେଉଛି ସୌନ୍ଦର୍ଯ୍ୟ ବା ଇଏ ହେଉଛି ବିଶେଷତା। ତେଣୁ ଏହିଭଳି ଭାବରେ ଯେତେବେଳେ କୌରବମାନେ ମୃତ୍ୟୁବରଣ କରିଛନ୍ତି ଏବଂ ପାଣ୍ଡବମାନେ ସବୁ ସାମ୍ରାଜ୍ୟ କରିଛନ୍ତି, ତାପରେ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ସେ ଯୁଦ୍ଧ ଆରମ୍ଭ ପୂର୍ବରୁ ଯେତେବେଳେ ପାଣ୍ଡବମାନେ କହିଲେ ଯେ ଆମେ ପାଣ୍ଡବମାନଙ୍କୁ ସୂର୍ଯ୍ୟ ମେଦିନୀ ଆମେ ଦେବୁନି, ସେତେବେଳେ ବିଦୁର ଚାଲିଯାଇଛନ୍ତି। କାରଣ ବିଦୁରକୁ ଯେତେବେଳେ ଭଗବାନ ଯେ ଆସିକରି ଶାନ୍ତି ପ୍ରସ୍ତାବ ନେଇକିରି ଏବଂ ଦୁର୍ଯ୍ୟୋଧନ ଏଇଭଳି ଭାବରେ ତାଙ୍କୁ ଅପମାନ କଲା, ସେତେବେଳେ ଭଗବାନ ଯେଉଁ ଚାଲିଯାଇଛନ୍ତି, ଧୃତରାଷ୍ଟ୍ର ମହାରାଜ ସେ ବିଦୁରକୁ ଡାକି ପଚାରିଛନ୍ତି ବର୍ତ୍ତମାନ କ'ଣ କରାଯିବ, ଭଗବାନ ତ ଅସନ୍ତୁଷ୍ଟ ହୋଇ ଚାଲିଗଲେ, ଭଗବାନଙ୍କ ଅପମାନ ତ ଗଲା, ତାହେଲେ କ'ଣ କରିବା। ତେଣୁ ବିଦୁର ତାକୁ ଉପଦେଶ ଦେଉଛନ୍ତି ଯେ ଆପଣ ଅଜାତ ଶତ୍ରୁ ପ୍ରତ୍ୟକ୍ଷ ଦାୟ, ଅଜାତ ଶତ୍ରୁ ଯେଉଁ ଯୁଧିଷ୍ଠିର ମହାରାଜ ତାଙ୍କର ଯେଉଁ ନାର୍ଯ୍ୟ ଦାବି ଅଛି, ଏଇ ସିଂହାସନରେ ତାଙ୍କର ନାର୍ଯ୍ୟ ଦାବି ଅଛି, ଅନ୍ତତଃ ପକ୍ଷେ ତାଙ୍କୁ ଯେଉଁ ଦେଇଥିଲେ ଇନ୍ଦ୍ରପ୍ରସ୍ଥ ବା ତାଙ୍କୁ ତାର ନାମ ଥିଲା, ସେଇଟା ମରୁଭୂମି ଭଳି ରହିଥିଲା, ଯୁଧିଷ୍ଠିର ମହାରାଜ ରାଜା ହେଇକି ତାକୁ ଇନ୍ଦ୍ରପ୍ରସ୍ଥ ଭଳି କରିଦେଲେ ସ୍ୱର୍ଗ ରାଜା, ଖଣ୍ଡପ୍ରସ୍ଥ ତାକୁ ଇନ୍ଦ୍ରାପ୍ରସ୍ଥ ଭଳି ତୁଳନା ପରିଣତ କରିଦେଲେ, ଇନ୍ଦ୍ର ସ୍ୱର୍ଗ ରାଜା ଇନ୍ଦ୍ର ଭଳି ତାଙ୍କ ରାଜ୍ୟକୁ କରିଦେଲେ, କିନ୍ତୁ ସେଇଟା ମଧ୍ୟ ଦେବା ପାଇଁ ସେ ରାଜ୍ୟ ମନଉଥିଲେ। ତେଣୁ ବିଦୁର କହିଲେ ଯେ ତାଙ୍କର ଯେଉଁ ନ୍ୟାଯ୍ୟ ଦାବି ଅଛି ସେଇ ଦାବିକୁ ପ୍ରତ୍ୟେକ ଆମେ ତାକୁ ଦେଇଦେବା, ତାହେଲେ ଯୁଦ୍ଧ ଆଉ ହବନି। ଏବଂ ବିଶେଷ ଭାବରେ ଏଇ ଯେଉଁ ଦୁର୍ଯ୍ୟୋଧନ, ଇଏ ହେଉଛି ପାପର ପ୍ରତୀକ, ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ଦୁର୍ଯ୍ୟୋଧନ ମୁଁ ତାକୁ ଅପମାନ କରିଥିଲେ ବିଦୁରଙ୍କୁ, ତେଣୁ ବିଦୁର ସେଇ ତାଙ୍କର ସବୁ ସେ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କର ପ୍ରଧାନମନ୍ତ୍ରୀଙ୍କର ସବୁ ଯେଉଁ ଡ୍ରେସ୍ ସବୁ ଅଛି ବା ତାଙ୍କର ଯେଉଁ ଅସ୍ତ୍ରଶସ୍ତ୍ର ଥିଲା ସବୁ ରଖିଲେ ସେ ଚାଲିଗଲେ, ତେଣୁ ସିଏ ପଳେଇ ଯାଇଛନ୍ତି ମହାଭାରତ ଯୁଦ୍ଧ ପୂର୍ବରୁ ସେ ଚାଲିଯାଇଛନ୍ତି। 35 ବର୍ଷ କାଳ ଯେତେବେଳେ ସବୁ ଭାରତବର୍ଷ ଏବଂ ଭାରତବର୍ଷ ଯେତେ ପୁଣ୍ୟସ୍ଥାନ ଅଛି ସବୁ ପୁଣ୍ୟସ୍ଥାନ ବୁଲି ବୁଲିକିରି ବା ପୁଣ୍ୟସ୍ଥାନ ସବୁ ତୀର୍ଥସ୍ଥାନ ଭ୍ରମଣ କରି ତୀର୍ଥ ସେବା କରିକି ଯେତେବେଳେ ଫେରିଛନ୍ତି ସେ ବିଷୟରେ ଭାଗବତ ପ୍ରଥମ ଶ୍ଳୋକ 13 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଏଇଠି ସେ କଥା କହୁଛନ୍ତି 13 ଅଧ୍ୟାୟ ସେଠି କହିଛନ୍ତି ଯେତେବେଳେ ଯୁଧିଷ୍ଠିର ମହାରାଜ ଦେଖୁଛନ୍ତି ସେ ବହୁତ ଖୁସି ହେଇଯାଉଛନ୍ତି। ମହାଭାରତ ଯୁଦ୍ଧ ପରେ ସେ ଆସିଛନ୍ତି 35 ବର୍ଷ ପରେ ସେ ଆସିଛନ୍ତି। ତେଣୁ ସେ ତାଙ୍କୁ କହୁଛନ୍ତି ଭଗବଦ୍ଗୀତା ଭାଗବତ ତୀର୍ଥ ଲୋକା ସ୍ୱୟଂ ତୀର୍ଥି କରିବନ୍ତି ବିଦୁମାନ ଯେଉଁମାନେ ସାଧୁମାନେ ସେମାନେ ହେଉଛନ୍ତି ଚଳନ୍ତି ତୀର୍ଥ। ଆମେ ବିଭିନ୍ନ ତୀର୍ଥସ୍ଥାନକୁ ଯାଉଛୁ ନିଜକୁ ପବିତ୍ର କରିବା ପାଇଁ, କିନ୍ତୁ ସାଧୁମାନେ ଯେଉଁଠି ଯାଆନ୍ତି ସେଇଟା ତୀର୍ଥରେ ପରିଣତ କରିଦିଅନ୍ତି। ଏଭଳି ଭାବରେ ଯେଉଁ ବିଦୁର ଯାଇଛନ୍ତି ବିଦୁରଙ୍କୁ ଯୁଧିଷ୍ଠିର ମହାରାଜ ତାଙ୍କୁ ସବୁ ସ୍ତୁତି କରିଛନ୍ତି ଏବଂ ବିଦୁର ମହାରାଜ ବିଦୁର ଏଭଳି ଭାବରେ କଥା କହିଛନ୍ତି ଧୃତରାଷ୍ଟ୍ରକୁ ଯେ ଧୃତରାଷ୍ଟ୍ର ଯଦିଓ ତାଙ୍କର 100 ପୁତ୍ର ମୃତ୍ୟୁବରଣ କରିଛନ୍ତି ଏବଂ ବହୁତ ସେ ଅପମାନ ଭାବରେ ପାଣ୍ଡବମାନେ ତାଙ୍କୁ ସମ୍ମାନ ଦେଉଛନ୍ତି, କିନ୍ତୁ ସେ ଅପମାନ ଭଳି ସେଟାକୁ ଗ୍ରହଣ କରୁଛନ୍ତି, କିନ୍ତୁ ଏବେ ସେ ତ୍ୟାଗ କରିପାରୁନାହାନ୍ତି ତାଙ୍କୁ। ତେଣୁ ବିଦୁର ମହାରାଜ ତାଙ୍କୁ ବହୁତ ଅପମାନ କଥା କହିଲେ ସେତେବେଳେ ସେ ତାଙ୍କ ଛାଡ଼ିକି ପଳେଇ ଯାଇଛନ୍ତି, ହସ୍ତନାଥ ସିଂହାସନ ଛାଡ଼ି ପଳେଇ ଯାଇଛନ୍ତି। ତେଣୁ ଏଇଠି ସେ ଭାଗବତ ପ୍ରଥମ ଶ୍ଳୋକ 13 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ବିଦୁର ସେଠୁ ଯାଇକି ସେ ମୈତ୍ରକୁ ଭେଟିଛନ୍ତି। ତେଣୁ ଏ କଥା ସମୁଦାୟ ଦୃଷ୍ଟି ସେ ପ୍ରଶ୍ନ ପଚାରୁଛି, ଏ କଥା 13 ଅଧ୍ୟାୟ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହେଲେ ତାଙ୍କୁ ଶୁକଦେବ ଗୋସ୍ୱାମୀ ତାଙ୍କର ପ୍ରଶ୍ନର ଉତ୍ତରରେ କେମିତି ଏସବୁ ପ୍ରଶ୍ନ ପଚାରିଛନ୍ତି। ଯେଉଁମାନେ ମୃତ୍ୟୁ ମୁଖରେ ପରିଶ୍ରମ ପଡ଼ିଛନ୍ତି ତାଙ୍କର କଣ କର୍ତ୍ତବ୍ୟ, ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସେ ଭାଗବତ ଗୀତ ସମୟରେ ସେ କଥା କୁହାଗଲା। ତେଣୁ କହିଲା ବେଳେ ସେଠୁ ଭଗବାନ ଯୋଉ ବ୍ରହ୍ମାକୁ ଯୋଉ ଜ୍ଞାନ ଦେଇଥିଲେ ଗୀତ ସ୍କନ୍ଦ 9 ଅଧ୍ୟାୟରେ ଚତୁଶ୍ରୁତି ଭାଗବତ ବିଷୟରେ କହିଲେ କହିସାରି ବର୍ତ୍ତମାନ 10 ବିଷୟରେ ବର୍ଣ୍ଣନା କରୁଛନ୍ତି। ଭାଗବତରେ ଯୋଉ 10 ବିଷୟ ରହିଛି ସେ ବିଷୟରେ ବର୍ଣ୍ଣନା କରିସାରିଲା ପରେ ସେ ସୃଷ୍ଟି ବିଷୟରେ କହୁଛନ୍ତି, ସୃଷ୍ଟି ବିଷୟରେ ସେତେବେଳେ କହୁଛନ୍ତି। ସେତେବେଳେ ଶୁଣିକିରି ଏକଥା ମଧ୍ୟ ସୁତ ଗୋସ୍ୱାମୀ କହୁଛନ୍ତି ସେ ସୌନକାଳୀ ଋଷିଙ୍କୁ, ତେଣୁ ସୌନକାଳୀ ଋଷି ସେ ପ୍ରଶ୍ନ ବର୍ତ୍ତମାନ କହୁଛନ୍ତି ଯେ ଚତୁ କୈଶୋରବସ୍ତସ୍ୟ କୈଶୋର ମାନେ କୁଶାରକ ଯୋଉ ଋଷି ଥିଲେ ତାଙ୍କ ପୁତ୍ର ହେଉଛନ୍ତି ମୈତ୍ରୀ। ଆମର ଏଇ ଯୋଉ ଭାଗବତ ମୁଁ ଯୋଉ କହିଲି ଦୁଇଟି ରହିଛି, ଆମର ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ ଏ 4 ସମ୍ପ୍ରଦାୟ ରହିଛି। ତେଣୁ ଏ ବିଦୁର ଯୋଉ ମୈତ୍ରଙ୍କ ଶୁଣୁଛନ୍ତି ସେ ଗୋଟିଏ ପରମ୍ପରା, ସେ ପରମ୍ପରା ଅଛି ସନକ ସମ୍ପ୍ରଦାୟରୁ ଆସୁଛି। ସନକ ସମ୍ପ୍ରଦାୟ ଯିଏ ସନକ ସନାତନ ସନାତନ ସନତ କୁମାର ଇଏ ହେଉଛି ବ୍ରହ୍ମଙ୍କର 4 ପୁତ୍ର, ଏମାନେ ଶଙ୍କର୍ଷଣଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଜଗତ ଗୁରୁ ହେଉଛନ୍ତି ଭଗବାନ, ସେ ହିଁ ତାଙ୍କ ନିଜ ବିଷୟରେ କହିପାରିବେ ଆଉ କେହି କହିପାରିବେନି। ନମେ ବିଦୁ ସୁରଗଣା ପ୍ରଭବଂ ନମର୍ଷୟ ଅହମାଦି ଦେବାନାଂ ମହର୍ଷୀନାଂ ଚ ସର୍ବସ ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ମୋତେ କେହି ଜାଣିନାହାନ୍ତି, ନମେ ବିଦୁ ସୁରଗଣା ଦେବତାମାନେ ମୋତେ ଜାଣିନାହାନ୍ତି, ମହର୍ଷିମାନେ ମୋତେ ଜାଣିନାହାନ୍ତି, କାହିଁକି ନା ଅହମ୍ ଆଦି ହି ଦେବାନା ମୁଁ ହେଉଛି ତାଙ୍କର ମୂଳ ମହର୍ଷୀନାଂ ଚ ସର୍ବସ। ତେଣୁ ଭଗବାନ ଯଦି ଜ୍ଞାନ ବ୍ରହ୍ମା ତ ଜାଣିପାରୁନାହାନ୍ତି ଆଉ କେହି ଜାଣିନା, ବ୍ରହ୍ମାଙ୍କୁ ଭଗବାନ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି, ତେବେ ବ୍ରହ୍ମଗୁଦା ଯାହା ଆଦି କହେ ସେଥିପାଇଁ ବ୍ରହ୍ମାଙ୍କୁ ଆଦି କରିକି କୁହାଯାଉଛି, କାରଣ ବ୍ରହ୍ମା ମଧ୍ୟ ଜାଣିପାରୁନାହାନ୍ତି ସେ କିଏ ସେ କେଉଁକୁ ଆସିଛନ୍ତି ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଭଗବାନ ତାଙ୍କୁ ନିଜ ଉଦ୍ଦେଶ୍ୟରେ ଭଗବାନ ସମସ୍ତେ ଜ୍ଞାନ ଦେଇଛନ୍ତି, ଜ୍ଞାନ ପରମ ଗୁହ୍ୟମ ଯଦି ବିଜ୍ଞାନ ସମେତ ସରସର ପରମ ଗ୍ରହଣ କରିଛନ୍ତି, ମୁଁ ତୁମକୁ ଜ୍ଞାନ ଦେଉଛି ତୁମେ ଗ୍ରହଣ କର, ଭଗବାନ ଯଦି କୃପା ନ କରିବେ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା ନାହିଁ। ତେଣୁ ଭଗବାନ କୃପା କରି ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଇଛନ୍ତି, ତେଣୁ ଇଏ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ। ଆଉ ଗୋଟେ ସମ୍ପ୍ରଦାୟ ମୁଁ କହିଲି ସନକ ସମ୍ପ୍ରଦାୟ, ଯେ ବ୍ରହ୍ମାଙ୍କ 4 ପୁତ୍ର ସନକ ସନାତନ ସନାତନ ସନତ କୁମାର ଇଏ ଶଙ୍କର୍ଷଣଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଶଙ୍କର୍ଷଣ ଯିଏ ଭଗବାନଙ୍କର ଜ୍ଞାନ ଗୁଣଦାନ ସବୁବେଳେ କରିଚାଲିଛନ୍ତି। ଭାଗବତର ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ, ସେଇଟା ଯେ ତୃତୀୟ ସ୍କନ୍ଧରେ ସେଟା ବର୍ଣ୍ଣନା କରାଯିବ ଯେ ନାଦମ ବୃଦ୍ଧାସ୍ତେ ମାୟାବୟସ୍ୟ ପୁରୁଷସ୍ୟ କୁଟୁମ୍ବରାଜେ ଗାୟନ ଗୁଣ ପ୍ରଶସ୍ତା ନମାଦିଦେବ ଶେଷ ଅଧୁନା ବି ସମବସ୍ତି ନାଶ ପାର। ଭଗବାନଙ୍କର ଯେଉଁ ଗୁଣ ବା ଭଗବାନଙ୍କର ଶକ୍ତି ଇଏ ହେଉଛି ଅନନ୍ତ ଶେଷ ହବନି,
ଯାହାଙ୍କର ଅନ୍ତ ନାମ ବିଦା ନନମୀ ମୂଳେ ଆସ୍ତି ଭଗବାନ ବ୍ରହ୍ମା କହୁଛନ୍ତି ନାରଦ କି ଭଗବାନଙ୍କର ଯେଉଁ ଗୁଣ ରହିଛି ବା ଭଗବାନଙ୍କର ଯେଉଁ ଶକ୍ତି ରହିଛି ତାର ଅନ୍ତ କେହି ଜାଣିପାରିବେ ନାହିଁ। ନାତମ ବିଦା ନନମୀ ମୁଁ ଜାଣିପାରିବି ମୁନୟ ଅଗ୍ରଜାସ୍ତ୍ରୀ ନାରଦଙ୍କର ଅଗ୍ରଜ ହେଉଛନ୍ତି ଚାରି କୁମାର ଏବଂ ଶିବଜୀ ଏମାନେ ମଧ୍ୟ ଜାଣିପାରୁନାହାନ୍ତି। ଏବଂ ଗାୟନ ଗୁଣାନ ଦଶ ଶତାନନ ଦଶ ଶତାନନ କହିଲେ ଦଶ ଶହ ମାନେ ଏକ ହଜାର ମୁଖ ଯାହା ଆନନ କରି ମୁଖ ମାନେ ଅନନ୍ତଦେବ ଯିଏକି ପୃଥିବୀକୁ ଧାରଣ କରିଛନ୍ତି ସିଏ ତାଙ୍କର ଏକ ହଜାର ମୁଖରେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଶେଷ ଅଭିମାନୀ ସମବସ୍ୟତି ନା ସେ ବାରଣ ବର୍ତ୍ତମାନ ମଧ୍ୟ ସେ ଶେଷ ହେଇପାରୁନି ଭଗବାନଙ୍କ ଗୁଣ ବର୍ତ୍ତମାନ ମଧ୍ୟ ଭଗବାନଙ୍କ ଗୁଣ ସେ ଗାନ କରୁଛନ୍ତି। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ
ଭଗବାନଙ୍କର ଗୁଣଗାନ ଚାଲିଛି ସେ ସେ ଶ୍ରବଣରେ ତେଣୁ ଚାରି କୁମାର ଯାଇ ସେ ବି ଶ୍ରବଣ କରିଛନ୍ତି ଚାରି କୁମାର ତେଣୁ ତାଙ୍କଠାରୁ ଯେଉଁ ପରମ୍ପରା ଆସୁଛି ତାଙ୍କଠାରୁ ଶ୍ରବଣ କରିଛନ୍ତି ତାଙ୍କର ଶିଷ୍ୟମାନେ ହେଲେ ସାଂଖ୍ୟାନ ଋଷି ଏବଂ ତାଙ୍କ ସାଂଖ୍ୟାନ ଠାରୁ ଶ୍ରବଣ କରିଛନ୍ତି ପରାଶର ଏବଂ ବୃହସ୍ପତି ବୃହସ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ ଏବଂ ପରାଶର ହେଉଛନ୍ତି ବ୍ୟାସଦେବଙ୍କର ପିତା ତେଣୁ ସେହି ପରାଶରଠାରୁ ଏହି ମୈତ୍ରମଣି ପ୍ରାପ୍ତ ହେଇଛନ୍ତି ଜ୍ଞାନ କୈଶୋରଭ ବୋଲି କୁହାଯାଉଛି। କୈଶୋରଭ କହିଲେ କୌଶରଭ କହିଲେ କୁଷାରଭ ମୁନିଙ୍କ ପୁତ୍ର ହେଉଛନ୍ତି ମୈତ୍ରମଣି କୌଶରଭ ବୋଲି କୁହାଯାଉଛି। ସିଏ ଏଇ ପରାଶର ମୁନିଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ତେଣୁ ସିଏ ତାଙ୍କଠୁ ପ୍ରାପ୍ତ ହେଇଛନ୍ତି ଭଗବାନ ସ୍ୱୟଂ ମଧ୍ୟ ତାଙ୍କୁ ଜ୍ଞାନ ଦେଇଛନ୍ତି। ଭଗବାନ ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଶରୀର ତ୍ୟାଗ କରିବେ ସେତେବେଳେ ଉଦ୍ଧବ ଯାଇ ତାଙ୍କ ପାଖରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ଏବଂ ସେଠି ମୈତ୍ରମୁନି ମଧ୍ୟ ଆସି ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ତେଣୁ ଭଗବାନ କହିଛନ୍ତି ତମେ ମୈତ୍ର କହିଛନ୍ତି ତମେ ଏଇ ଜ୍ଞାନକୁ ବିଦୁରଙ୍କୁ ଦେବ ବିଦୁରଙ୍କୁ ପ୍ରଦାନ କରିବ ତେଣୁ ବିଦୁର ଆଉ ମୈତ୍ରମାନଙ୍କୁ ଯାଇକିରି ସେ ଜ୍ଞାନ ସବୁ ପ୍ରାପ୍ତ ହେଇଛନ୍ତି ତ ସେଇ କଥା ଏଠି ସ୍ୱର୍ଣ୍ଣକାଦ ଋଷି ପଚାରୁଛନ୍ତି ଯେ ଯେତେ ଯଦିଓ ସେ ଭଗବାନଙ୍କର ଏ ଯେଉଁ ସୁଖଦେବ ଗୋସ୍ୱାମୀ ଯେଉଁ କଥା କହୁଥିଲେ ପଦ୍ମକଳ୍ପ ବିଷୟରେ କହୁଥିଲେ ତାଙ୍କର ଆମର ଯେଉଁ ସପ୍ତାହର ସାତ ଦିନ ରହିଛି ସେମିତି ବ୍ରହ୍ମାଙ୍କର ତିରିଶ ଦିନରେ ଗୋଟେ ତାଙ୍କର ମାସ ହେଉଛି ବା ସପ୍ତାହ ତାଙ୍କର ନାହିଁ ତାଙ୍କର ଗୋଟେ ମାସର ଯେଉଁ ତିରିଶ ଦିନର ବିଭିନ୍ନ ନାମ ରହିଛି ତା ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି ତୋ ପାଦ ମହାରାଜ କହିଛନ୍ତି ସେଇଟା ତେଣୁ ପ୍ରଥମ ଦିନଟା ହେଉଛି ପଦ୍ମ ବା ବରାହ ଯେଉଁ ଦିନରେ ଭଗବାନ ବରାହ ଉପରେ ଆସିଥିଲେ ସତ୍ୟ ବରାହ ତାକୁ ମଧ୍ୟ ପଦ୍ମକଳ୍ପ ବୋଲି କୁହାଯାଉଛି ତେଣୁ ସେଇ ପଦ୍ମକଳ୍ପ ବିଷୟରେ ବର୍ଣ୍ଣନା କରିବା ଭିତରେ ସୁଖଦେବ ଗୋସ୍ୱାମୀ ଯେ ପଦ୍ମକଳ୍ପ ବିଷୟରେ ପରିମା ଯଥା ପୁରସ୍ତା ବ୍ୟାଖ୍ୟା ସେ ପଦ୍ମକଳ୍ପ ଅଥ ଶୁଣୁ ମୁଁ ତାକୁ ପଦ୍ମକଳ୍ପ ବିଷୟରେ ଆହୁରି ଅନେକ କଥା କହିବି କିନ୍ତୁ ସ୍ୱର୍ଣ୍ଣକାଦି ଋଷି ଛାଣିବାକୁ ଚାହୁଁଛନ୍ତି ଯେ ଆମେ ଆଉ ସେ ବିଷୟରେ ଶୁଣିବାକୁ ଚାହୁଁନୁ ବର୍ତ୍ତମାନ ଶୁଣିବାକୁ ଚାହୁଁଛୁ ଯେ କେମିତି ମିତ୍ର ମୈତ୍ର ଏବଂ ବିଦୁର ଦେଖା ହେଲେ ତାଙ୍କ କ'ଣ କଥା ହେଲା ସେଇଟା ଆମକୁ କୁହନ୍ତୁ ସେଇଟା କହୁଛନ୍ତି କ୍ଷତୁ କ୍ଷତୁ ହେଉଛନ୍ତି ବିଦୁର ବିଦୁରଙ୍କୁ କ୍ଷତୁ କାହିଁକି ସେ ଯେଉଁ ବ୍ୟାସଙ୍କର ପୁତ୍ର କିନ୍ତୁ ସେ ଜଣେ ଦାସୀଙ୍କର ପୁତ୍ର ହିସାବରେ ଆସିଛନ୍ତି ତେଣୁ ସେ ତାଙ୍କୁ କ୍ଷତୁ ବୋଲି କହିବେ ଦାସୀ ପୁତ୍ର କ୍ଷତୁ କୌଶରଭ ସ୍ତସ୍ୟ କୌଶରଭ କହିଲେ ମୈତ୍ରମୁନି ତାଙ୍କଠାରୁ ଯେଉଁ ସମ୍ବାଦ ଅଧ୍ୟାତ୍ମ ସଂସ୍କୃତ ସେ ଯେଉଁ ସମ୍ବାଦ ଶୁଣିଥିଲେ ଯାହାକି ଅଧ୍ୟାତ୍ମ ଜ୍ଞାନ ଅଧ୍ୟାତ୍ମ ଜ୍ଞାନ କିଂ ତଦ୍ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ ଅଧିଭୂତମ ଚ କିଂ ପ୍ରୋକ୍ତମ ଅଧିଦୈବଂ ଚିମୁଚ୍ୟତେ ଅଧିଯଜ୍ଞମ କଥମ ପୌତ୍ର ଏହିସବୁ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ସବୁ ପଚାରିବେ ଅଧ୍ୟାତ୍ମ କ'ଣ ବ୍ରହ୍ମ କ'ଣ ଅଧିଯଜ୍ଞ କ'ଣ ଅଧିଦୈବ କ'ଣ ଏସବୁ ପ୍ରଶ୍ନ ପଚାରିଛନ୍ତି ତେଣୁ ଅଧ୍ୟାତ୍ମ ଜ୍ଞାନ କହିଲେ ଭୌତିକ ଜଗତର ଯେଉଁ ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ସେ ଅଧ୍ୟାତ୍ମ ଜ୍ଞାନ ସେ ଅଧ୍ୟାତ୍ମ ଜ୍ଞାନ ଯେଉଁ ଦେଇଥିଲେ ବିଦୁରଙ୍କୁ ମୈତ୍ର ଯେଉଁ ଦେଇଛନ୍ତି ସେ ବିଷୟରେ ଆମେ ଶୁଣିବା ପାଇଁ ଚାହୁଁଛୁ କ୍ଷତୁ କୈଶୋରଭ ତସ୍ୟ ସମ୍ବାଦ ଅଧ୍ୟାତ୍ମ ସଂସ୍କୃତ ଯଦ୍ବାସ ଭଗବାନ ତସ୍ମୈ ପୃଷ୍ଠ ତତ୍ତ୍ୱ ଉଭାଚ ଆମେ ସେଇଟାକୁ ଶୁଣିବା ପାଇଁ ଚାହୁଁଛୁ ସେ ଯେଉଁ ତତ୍ତ୍ୱ ସବୁ କହିଲେ ଭଗବତ ତତ୍ତ୍ୱ ସେ ବିଷୟରେ ଆମେ ଗୋଟେ କୁହନ୍ତୁ ତେଣୁ ବୃହି ନସ୍ତତ୍ ଇଦମ୍ ସୌମ୍ୟ ବିଦୁରସ୍ୟ ବିଚେଷ୍ଟିତମ ବିଦୁର ଯେଉଁ ତ୍ୟାଗ କରି ଗଲେ ବିଦୁର ଯେଉଁ ତାଙ୍କର ଘର ଗୃହ ତ୍ୟାଗ କଲେ ସେ ଗୃହ ସାମାନ୍ୟ ଘର ଗୃହ ନୁହଁ କାରଣ ଭଗବାନ ଯେତେବେଳେ ଯାଇଛନ୍ତି ଶାନ୍ତି ପ୍ରସ୍ତାବ ନେଇକି ଦୁର୍ଯ୍ୟୋଧନ ତାଙ୍କର ବହୁତ ପ୍ରକାର ଆଡ଼ମ୍ବର ରାଜଭୋଗ ରଖିଛନ୍ତି ଖାଦ୍ୟ କୃଷ୍ଣଙ୍କୁ ଦେବା ପାଇଁ କିନ୍ତୁ ଭଗବାନ ସେଠି ଖାଦ୍ୟ ଗ୍ରହଣ କଲେ ନାହିଁ ସେ ଯାଇ ବିଦୁରଙ୍କ ଘରେ ଯାଇକି ଖାଦ୍ୟ ଗ୍ରହଣ କଲେ କଣ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ब्रह्मायो दुख सागर दुर्धर पायो एस प्रेम पुजारी राधे एस प्रेम पुजारी ए श्याम 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 जय माधव मदन मुरारी राधे श्याम 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 जय केशव परिमल हारि राधे श्याम श्याम भगवान सेठी दुर्योधनकर बहुत प्रकार आरोप करछन्ति भगवान कहले जन के खाद्य ग्रहण करमर बर्तमान आम विषम कले न खाइ रही पार नहीं तेनालीर आवश्यकता रही भगवान कौन आवश्यकता रही भगवान शरीर हूँ सच्चिदानंदमय शरीर तर कौन खाद्य आवश्यकता नहीं बात जन प्रेम भोग खाया दौंती आम इच्छा ना खाइबा तेणु भगवान से भगवदगीत कौन पत्र पुष्पम फलम तोयम जो मे भक्ता प्रयचति तदम भक्ति स्मान प्रताप ସେଠି ଭକ୍ତିର ଦୁଇଥର ଭଗବାନ କହିଛନ୍ତି ପତ୍ରମ ପୁଷ୍ପମ ଫଳାନ୍ତରମ ଯେଉଁ ଭକ୍ତି ପ୍ରାୟ ତଦମ ଭକ୍ତି ଭକ୍ତିକୁ ଦୁଇଥର କହିଛନ୍ତି ଜଣେ ଖାଲି ଜଣେ ବହୁତ ପ୍ରକାର ଧନ ଅଛି ଯେମିତି ଆମର ଏଠାରେ ଜଗନ୍ନାଥର ଜଗନ୍ନାଥଙ୍କର ଜଣେ ବହୁତ ଜଣେ ଆସିଥିଲେ ବହୁତ ଗରିବ ବ୍ୟକ୍ତି ଥିଲେ ବହୁତ ଦାମ୍ଭିକ ଥିଲେ ସେ କହିଲେ ଜଗନ୍ନାଥ ବହୁତ ବର୍ଷ ତଳର କଥା ସେତେବେଳେ କେତେ ପଇସା କଣା ପଇସା ସବୁ ଯେତେବେଳେ ଚାଲୁଥିଲା ସେ ସମୟ କଥା ସେ କହିଲେ ମୁଁ ଲକ୍ଷେ ଟଙ୍କାର ଭୋଗ ଲଗେଇବି ଜଗନ୍ନାଥ ଲକ୍ଷେ ଟଙ୍କାର ଭୋଗ ଲଗେଇବି ଦେଖିବା ସେ ଜଗନ୍ନାଥ କେମିତି ଖାଉଛନ୍ତି ସେ ମୋ କ'ଣ କେମିତି ଭଗବାନ ଦେଖିଲା କ'ଣ ଭୋଗ ଖାଇଛି ଦିଆଯାଇପାରିବ ତେଣୁ ତାଙ୍କର ପୂଜାରୀମାନେ ରହିଛନ୍ତି ଜଣେ ଅସୁସ୍ଥ ହେଇଗଲେ ଲକ୍ଷେ ଟଙ୍କା ଟିକେ ହେଲେ କେତେ କ'ଣ ଖାଇବାକୁ ଷାଠିଏ କୋଟି ଭୋଗ ହେଇ ଗଲେ ତେଣୁ ଲକ୍ଷେ ଟଙ୍କା କେମିତି କ'ଣ କରିବେ ତେଣୁ ସେ ଭଗବାନ ପାଖରେ ଚିନ୍ତା କରୁଛନ୍ତି ଜଗନ୍ନାଥଙ୍କର ସ୍ମରଣ କରୁଛନ୍ତି ଜଗନ୍ନାଥ ତାକୁ ନିଦ୍ରାରେ ତାଙ୍କ ସ୍ୱପ୍ନରେ କହିଲେ ଯେ ତାକୁ କହିବ ସେ ଭକ୍ତକୁ କହିବ ଯେ ସେ ମୋତେ ଖାଇବାକୁ କରିଦେବ ମୋତେ ଖଣ୍ଡେ ପାନ ଖଣ୍ଡେ ଦେବ କଥା ଯେଉଁ ପାନରେ ବିଡ଼ିଆ ପାନ ଖଣ୍ଡେ ଦେବ ଯେଉଁଥିରେ କି ଯେଉଁ ଚୁନ ଲାଗୁ ବିଡ଼ିଆ ନୁହଁ ଚୁନ ଲାଗିବ ସେ ଚୁନାରେ କି ଚୁନ ନା ଗଜ ଗଜ ଯେଉଁ ରହିଛି ଗଜର ଯେଉଁ ଗଜରେ ଗୋଟେ ମୋତି ରହିଛି ସେ ମୋତି ଚୁନାକୁ ଦେଲେ ସବୁ କେତେ ଗଜକୁ ମାରିବ ଯେ ଗୋଟେ ମୋତି ବାହାରିବ ତାର କିଛି ଚିଠୁଣା ନାହିଁ ତେଣୁ ଏ କଥା ଯଦି ଶୁଣିଲେ ସେତେବେଳେ ସେ ପ୍ରକୃତ ତାଙ୍କର ଦମ୍ଭ ସବୁ ଦମ୍ଭ ଦମ୍ଭ ସବୁ ଚାଲିଗଲା ପ୍ରକୃତରେ ଭଗବାନ ପାଖରେ ଯାଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି ଯେ ଭଗବାନ ପ୍ରଭୁ ମୁଁ ଆପଣଙ୍କ ପ୍ରକୃତରେ କିଛି ଦେଇପାରିବି ନାହିଁ ଏଇ ଯେଉଁ ଭଗବାନଙ୍କର ଅସୀମତା ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଭଗବାନ କହିଲେ ତମେ ତ ମୋତେ ଯେଉଁ ଦେଉଛ ମୋର ଖାଦ୍ୟର ଆବଶ୍ୟକତା ନାହିଁ କି ତମର ମଧ୍ୟ ମୋତେ ଦେବା ପାଇଁ ଖାଇବା ପାଇଁ ପ୍ରେମ ତମ ପାଇଁ ତମର ମୋ ପାଇଁ ପ୍ରେମ ନାହିଁ ତେଣୁ ମୁଁ ଏବେ କେମିତି ଖାଇବି ତେଣୁ ଭଗବାନ ଯାଇକି ବିଦ୍ରୋହ ଭାବରେ ଖାଦ୍ୟ ଗ୍ରହଣ କରିଛନ୍ତି ବହୁତ ସରଳ ଖାଦ୍ୟ ସେ ଗ୍ରହଣ କରିଛନ୍ତି ତେଣୁ ବିଦୁର ଏଇଭଳି ଭାବରେ ଯେତେବେଳେ ସେ ଶରୀର ମାନେ କ'ଣ ଯେତେବେଳେ ତାପରେ ଭଗବାନ ଚାଲିଲା ପରେ ବିଦୁରଙ୍କୁ ଯେତେବେଳେ ସେ ଦୁର୍ଯ୍ୟୋଧନ ବହୁତ ଅପମାନ କଲେ ବିଦୁର ସେ ଗୃହ ତ୍ୟାଗ କରି ଚାଲିଗଲେ ତେଣୁ ତାଙ୍କର ଗୃହରେ ସ୍ୱୟଂ ଭଗବାନ ଆସୁଛନ୍ତି ଆମେ ଭଗବାନ ଗୃହ ପ୍ରତିଷ୍ଠା କରିକି ଭଗବାନ ପ୍ରାପ୍ତ ହେଉଛେ କି ନାହିଁ ଅଲଗା କଥା ସ୍ୱୟଂ ଭଗବାନ ଆସି ବିଦୁରଙ୍କ ଗୃହରେ ପ୍ରବେଶ କରିକି ସେଠି ସେ ରହି ଖାଦ୍ୟ ଗ୍ରହଣ କରୁଛନ୍ତି ତାଙ୍କ ବହୁତ ତାଙ୍କ ସହିତ ଆଳାପ ଆଲୋଚନା ଚାଲିଛି ରାତିରେ ବିଶ୍ରାମ ନେଉଛନ୍ତି ଏଭଳି ଭାବରେ ବିଦୁରଙ୍କର ଗୃହ ସ୍ୱୟଂ ମନ୍ଦିର ଗୋଟେ ଭଗବାନ ସ୍ୱୟଂ ସେ ବିରାଜମାନ କିନ୍ତୁ ସେଭଳି ଗୃହକୁ ବିଦୁର କାହିଁକି ତ୍ୟାଗ କରେ ଏ ପ୍ରଶ୍ନ ଗୋଟେ ଆସେ ଆମେ ଭଗବାନ ପାଇବା ପାଇଁ ବିଭିନ୍ନ ଘର ତ୍ୟାଗ କରି ଖୋଜି ବୁଲୁଛେ କେଉଁଠି ଭଗବାନ ଅଛନ୍ତି କିନ୍ତୁ ତାଙ୍କର ଗୃହରେ ତ ଭଗବାନ ସ୍ୱୟଂ ଆସି ରହିଛନ୍ତି ସେ ପୁଣି କାହିଁକି ଗୃହ ତ୍ୟାଗ କରେ ଏଇ ପ୍ରଶ୍ନ ସେ ପଚାରୁଛନ୍ତି ଯେ ବୃହି ନସ୍ତତ୍ ଇଦମ୍ ସୌମ୍ୟମ୍ ବିଦୁରଶ୍ଚ ବିଚେଷ୍ଟିତମ୍ ବନ୍ଧୁ ତ୍ୟାଗ ନିମିତ୍ତମ୍ ଚ ଯଥେବା ଅଗତବାନ ପୁନଃ କାହିଁକି ସେ ସବୁ ସେ ତାଙ୍କର ସେଭଳି ଭାବରେ ଗୃହକୁ ତ୍ୟାଗ କଲେ ପୁଣି କାହିଁକି ସେ ଆସେ ପଇଁତିରିଶ ବର୍ଷ କାଳ ବିଦ୍ରୋହ ବୁଲିସାରିଲା ପରେ ତାପରେ ସେ ଆସିଛନ୍ତି ଗୃହକୁ ଆସିଛନ୍ତି ଯେଉଁ ଜ୍ଞାନ ଅର୍ଜୁନ ପ୍ରାପ୍ତ ହେଲେ ଅର୍ଜୁନ ଭଗବାନ ଯେଉଁ ଭଗବତ ଗୀତାର ଜ୍ଞାନ ଦେଲେ ଅର୍ଜୁନ ସେତେବେଳେ ଶୁଣିକିରି ଅର୍ଜୁନ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧାତ୍ମାଚ୍ୟୁତ ସ୍ଥିତସ୍ମିଗତ ସନ୍ଦେହ କରି ସେ ବଚନ ଦେବ ଅର୍ଜୁନଙ୍କର ମୋହ ଭଙ୍ଗ ହେଇଯାଇଛି ତେଣୁ ଭଗବାନ ନ କହିଲେ ମଧ୍ୟ ଯୁଦ୍ଧ କରିବା ପାଇଁ ନ କହିଲେ ମଧ୍ୟ ସେ ବସେ ମୁଁ ଯୁଦ୍ଧ କରିବି କିନ୍ତୁ ଯୁଦ୍ଧ ଶେଷ ହେଇଗଲା ପରେ ଯୁଧିଷ୍ଠିର ମହାରାଜ ତାଙ୍କୁ ମୋହ ଆସିଯାଇଛି ଯୁଧିଷ୍ଠିର ମହାରାଜ ମଧ୍ୟ ଭଗବାନଙ୍କର ଏ ଭଗବତ ଶ୍ରବଣ କରିଛନ୍ତି ଭଗବାନ ଯେଉଁ କହୁଛନ୍ତି ସେଠି ଯେତେ ଅଠର ଲୋକମାନେ ସୈନ୍ୟ ଅଛନ୍ତି ସେମାନେ ସମସ୍ତେ ଶ୍ରବଣ କରୁଛନ୍ତି ମେଗ ଗମ୍ଭୀର ସ୍ୱରରେ ଭଗବାନ କହୁଛନ୍ତି ତେଣୁ ସମସ୍ତେ ଶୁଣୁଛନ୍ତି କିନ୍ତୁ ଏ ଭଗବାନଙ୍କର ଜ୍ଞାନ ଶୁଣିକି ମଧ୍ୟ ଯୁଧିଷ୍ଠିର ମହାରାଜଙ୍କର ମୋହ ଭଙ୍ଗ ହେଇଛି
ତେଣୁ ସେ ଅନ୍ତିମରେ ବହୁତ ଶୋକ ପ୍ରକାଶ କରିଛନ୍ତି। ସେଥିପାଇଁ ଭଗବାନ ତାଙ୍କୁ ନେଇକି ଯାଇଛନ୍ତି ଭୀଷ୍ମଙ୍କ ପାଖକୁ। ଭୀଷ୍ମ ଯାଇକି ସରସ୍ୱତୀରେ ଶୟନ କରିଛନ୍ତି ଏବଂ ଆ ଭିତରେ ଅନେକ ଦିନ ବିତିଗଲାଣି, 50 ବର୍ଷ 55 ଦିନ 56 ଦିନ ହେଇଗଲାଣି। ତା ଭିତରେ ମାନେ ସେ 56 ଦିନକର ସେ ଜ୍ଞାନ ଦେଇଛନ୍ତି ଯୁଧିଷ୍ଠ ମହାରାଜ, ଭଗବାନ ଯୁଧିଷ୍ଠ ମହାରାଜଙ୍କୁ ନେଇକିରି ଯାଇଛନ୍ତି ଭୀଷ୍ମଙ୍କ ପାଖକୁ। ତେଣୁ ଭୀଷ୍ମ ଏ ଶାନ୍ତି ପର୍ବରେ ବର୍ଣ୍ଣନା କରାଯାଇଛି ମହାଭାରତର। ଭୀଷ୍ମଠାରୁ ଯେଉଁ ଶୁଣିଲେ ଉପରେ ସବୁ ଶୁଣିକିରି ଯୁଧିଷ୍ଠ ମହାରାଜ ଶାନ୍ତ ହେଇଛନ୍ତି। ଭଗବାନ ସ୍ୱୟଂ ଜ୍ଞାନ ଦେଲେ ମଧ୍ୟ ଯୁଧିଷ୍ଠ ମହାରାଜଙ୍କର ଦୁଃଖ ଦୂର ହେଇପାରିଲାନି, କିନ୍ତୁ ଭଗବତ ଗୀତାର ଜ୍ଞାନ ମଧ୍ୟ ଆଉ ଜଣେ ଶୁଣିଛନ୍ତି। ସେ ହେଉଛନ୍ତି କିଏ? ଧୃତରାଷ୍ଟ୍ର। ଧୃତରାଷ୍ଟ୍ର ଉଭାଚ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେଦା ଦୁଃସଭା ମାମକା ପାଣ୍ଡବାସ୍ୟ କିମ ପୂର୍ବତ ସଂଜ୍ଞା। ଧୃତରାଷ୍ଟ୍ରଙ୍କ କଥାରୁ ଆରମ୍ଭ ହେଇଛି ଭଗବତ ଗୀତା, କିନ୍ତୁ ସେ ସମସ୍ତ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ତାଙ୍କର ମୋହ ଦୂର ହେଇନାହିଁ। କିନ୍ତୁ ବିଦୁର ଯେତେବେଳେ ଗଲେ ଏବଂ ବହୁତ ଅପମାନ ସୂଚକ କଥା କହିଲେ ସେତେବେଳେ ଯାଇ ତାଙ୍କର ଜ୍ଞାନ ଆସିଲା। ସେତେବେଳେ ସେ ହସ୍ତିନାପୁର ତ୍ୟାଗ କରିକି ବଣକୁ ଚାଲିଯାଇଛନ୍ତି, ତାଙ୍କ ସହିତ ଗଙ୍ଗାରେ ଯାଇଛନ୍ତି ଏବଂ ସେ ବିଦୁର ତାଙ୍କୁ ସବୁ ଦେଖିବ ଅଷ୍ଟାଙ୍ଗ ଯୋଗ କେମିତି ଆଚରଣ କରିବାକୁ ପଡ଼ିବ। ସେ ଅଷ୍ଟାଙ୍ଗ ଯୋଗ ଆଚରଣ କରିକି ତାଙ୍କର ଶରୀରରୁ ଗୋଟେ ଅଗ୍ନି ବାହାରିଛି ଏବଂ ସେ ଅଗ୍ନିରେ ସେ ଶରୀର ତ୍ୟାଗ କରିଛନ୍ତି ଏବଂ ସେଇଥିରେ ଗାନ୍ଧାରୀଜୀ ପ୍ରବେଶ କରି ସେ ମଧ୍ୟ ଶରୀର ତ୍ୟାଗ କରିଛନ୍ତି ଏବଂ ସେମାନେ ଭଗବଧାମ ପ୍ରାପ୍ତ ହେଇଛନ୍ତି। ତେଣୁ ଏହିଭଳି ଭାବରେ ବିଦୁର, ତାପରେ ବିଦୁର ଚାଲିଯାଇଛନ୍ତି, ସେ ଯିବେ ବଦ୍ରିକା ଆଶ୍ରମକୁ ଯାଇଛନ୍ତି। ବଦ୍ରିକା ଆଶ୍ରମକୁ ଭଗବାନ ସବୁ ଜ୍ଞାନ ବିଦୁରଙ୍କୁ ଦେଇକିରି ଉଦ୍ଧବକୁ ଦେଇଛନ୍ତି। ବିଦୁର ମୈତ୍ରଙ୍କ ପଟ ଯାଇକି ସେ ସବୁ ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି। ଏ ବିଷୟରେ ସ୍ୱର୍ଣ୍ଣପୁରୁଷି ସବୁ ପ୍ରଶ୍ନ ପଚାରିଛନ୍ତି ଏବଂ ଶୁଦ୍ଧ ଗୋସ୍ୱାମୀ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ। ଶୁଦ୍ଧ ଗୋସ୍ୱାମୀ କହିବେ ପ୍ରଥମେ ବିଦୁର ଉଦ୍ଧବ ସମ୍ବାଦ 4ଟି ଅଧ୍ୟାୟରେ ଆସିବ। ଏଇ ବିଦୁର ଉଦ୍ଧବ ସମ୍ବାଦରେ ସମସ୍ତ ଭଗବାନଙ୍କର ବୃନ୍ଦାବନ ଲୀଳା, ମଥୁରା ଲୀଳା, ଦ୍ୱାରକା ଲୀଳା ସବୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଆସ୍ତେ ଆସ୍ତେ ଏହାକୁ ଶ୍ରବଣ କରିବା। ଜୟ ଶ୍ରୀ ଭାଗବତମ କି ଜୟ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଜୟ ଶ୍ରୀ ଗୁରୁଦେବ କି ଜୟ, ଆନନ୍ଦ କୋଟି ବୈଷ୍ଣବ କି ଜୟ, ଜୟ।
ଆଉ ଟିକେ କାହିଁକି କରିବେ।